ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 44 अध्याय श्लोक 38। ଏଥିରେ କୁମଉ ଯେଉଁ ଅଛି ସେଇଟା ଭୂମଉ ହେବ, ଆଉ ଉଦୀରିତ ଉଦୀରିତ ବି ହେବ ସେ ଲାଷ୍ଟ ସେଟା ଉଦୀରିତ। ତଂ ସମ୍ପରେ ତଂ ବିଚକର୍ଷ ଭୂମଉ ତଂ ସମ୍ପରେ ତ ବିଚକର୍ଷ ଭୂମଉ ହରେର୍ଯଥେଭଂ ଜଗତୋ ବିପଶ୍ୟତଃ ହରେର୍ଯଥେଭଂ ଜଗତୋ ବିପଶ୍ୟତଃ ହା ହେତି ଶବ୍ଦଃ ସୁମହାନ୍ ତଦାଭୂତ୍ ହା ହେତି ଶବ୍ଦଃ ସୁମହାନ୍ ତଦାଭୂତ୍ उदीरितः सर्वजने नरेन्द्र उदीरितः सर्वजने नरेन्द्र तं संपरेतं विचकर्ष भूमौ हरेर्जथेवं जगतो विपश्यतः हा हेति शब्दः सुमहान् तदाभो उदीरितः सर्वजनैर्नरेन्द्र। तं सम्परेता विचकर्ष भूमौ हरेर्जथेवं जगतो विपश्यतः हा हेति शब्दः सुमहान् तदाभूत् उदीरितः सर्वजनैर्नरेन्द्र। ଆମେ ଗତକାଲି ଯେଉଁ କଥାକୁ ବିଶ୍ରାମ ଦେଇଥିଲେ, ଭଗବାନ ଭୁସି ମାରୁଥିଲେ କଂସର ଛାତି ଉପରେ ବସିକରି, ପ୍ରଭୁପାଦ ମହାରାଜ କହିଛନ୍ତି। ସେଇଠୁ ବର୍ତ୍ତମାନ ଆମେ କଥାକୁ ଆରମ୍ଭ କରିବା। ମଥୁରା ନଗ ଆଜିର ହେଉଛି, ଆଜି ହେଉଛି ହେଉଛି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି। ଆଜିର ତିଥିରେ 5534 ବର୍ଷ ତଳେ ଅକ୍ରୁର ଆସିଥିଲେ, ମଥୁରାରୁ ବୃନ୍ଦାବନକୁ ଆସିଥିଲେ। ଦଶମ ସ୍କନ୍ଦ 38 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେ କଥା। ଅକ୍ରୁରଙ୍କ ମନୋରଥ ଆମେ ଶୁଣିଥିଲେ। ତେଣୁ ଇଏ ଆଜିର ଯେଉଁ ଏଇ ଯେଉଁ ଲୀଳାଟି ହେଉଛି, ଏଇଟା ହେଉଛି ଚତୁର୍ଦ୍ଦଶୀ ତିଥି। ଶନିବାର ହେବ 22 ତାରିଖ ଚତୁର୍ଦ୍ଦଶୀ, ସେଇ ଚତୁର୍ଦ୍ଦଶୀ ତିଥିର ଲୀଳା ଏଇଟା। ତେଣୁ ଭଗବାନ ଯେଉଁ ପୂର୍ବରୁ ଯେଉଁ କୁହାଗଲା, ଭଗବାନ ତାକୁ ପକେଇଲେ ସେ ମଞ୍ଚ ଉପରୁ, ତା'ର ଚଳତ୍ କିରୀଟିଂ, ତା'ର ଯେଉଁ କିରୀଟି ଥିଲା ସେ କିରୀଟି ପଡ଼ିଯାଇଥିଲା। ଭଗବାନ ପ୍ରଗୃହ କେଶେଷୁ, ତା'ର କେଶକୁ ଧରିକରି ନିପାତ୍ୟ ରଙ୍ଗ ପରି ତୁଙ୍ଗ ମଞ୍ଚା, ସେଇ କ'ଣ ମଞ୍ଚ ଉପରୁ ସେ ତଳକୁ ରଙ୍ଗ ଉପରକୁ ପକେଇଲେ ନିପାତ୍ୟ, ଏବଂ ପକେଇକି ନିଜେ ମଧ୍ୟ ତାଙ୍କ ଉପରକୁ ଡେଇଁଲେ। ତସ୍ୟ ପରିଷ୍ଠା ସ୍ୱୟଂ ଅବ୍ଜନାଭ, ଭଗବାନଙ୍କର ନାଭି ସୁନ୍ଦର, ନାଭିକୁ ଦେଖିକରି ସୁଖଦେବ ଗୋସ୍ୱାମୀ ଅବ୍ଜନାଭ ବୋଲି ତାଙ୍କୁ କହୁଛନ୍ତି। ସେ ଡେଇଁଲେ ଭଗବାନ ତାଙ୍କ ସେଇ କଂସ ଉପରକୁ ଡେଇଁଲେ। ଏବଂ ପପାତ ବିଶ୍ୱାସ ଆତ୍ମତନ୍ତ୍ର, ବିଶ୍ୱର ଯେ ଆଶ୍ରୟ ସେ ଭଗବାନ, ସେ ସେଇ ତାରି ଉପରେ ପପାତ ସେଇଠି ପଡ଼ିଲେ। ଏଇଠି ଆମେ କଥାକୁ ବିଶ୍ରାମ ଦେଇଥିଲେ। ତେଣୁ ବର୍ତ୍ତମାନ କୁହାଯାଉଛି 38 ନମ୍ବର ଶ୍ଳୋକରେ ଯେ ତଂ ସମ୍ପେରିତଂ ବିଚକର୍ଷ ଭୂମୌ। ହେ ନରେନ୍ଦ୍ର, ନରେନ୍ଦ୍ର ଆମ କଥା କହିଲୁ ତ କାଲି, ନରେନ୍ଦ୍ର କଥା, ହେ ନରେନ୍ଦ୍ର ହେ ରାଜନ୍ ବିପଶ୍ୟତଃ, ସମସ୍ତେ ଦେଖୁଛନ୍ତି ସେଠି, ହଜାର ହଜାର ଦର୍ଶକ ସବୁ ରହିଛନ୍ତି, ଦେବତାମାନେ ମଧ୍ୟ ଦେଖୁଛନ୍ତି। ଉପରେ ରହିଛନ୍ତି ଦେବତାମାନେ ବିଶେଷଣ ପଶ୍ୟତ ଅବଲୋକୟତ ବିଶେଷ ଭାବରେ ଦେଖୁଛନ୍ତି ଜଗତ ଜଗତ ସମୀପେ ଇତ୍ୟର୍ଥ ସମସ୍ତେ ଆସିଛନ୍ତି ପୃଥିବୀର ସମସ୍ତେ ରାଜାମାନେ ଆସିଛନ୍ତି ଦର୍ଶକମାନେ ଆସିଛନ୍ତି ସମସ୍ତେ ଆସି ଜଗତ ସେଠି ଉପସ୍ଥିତ ରହିଛନ୍ତି ହରି ହରି କହିଲେ ସିଂହ ହରିଙ୍କ କଥା କେଉଁ କେଉଁ ଆମେ ଆଉ ଇଏ ହରିଙ୍କ କଥା ନ କହିକି ସେ ହରିଙ୍କ କଥା କହିଦେଲେ ନାରଦ ମୁନିଙ୍କ କଥା ଗତକାଲି କଥାକୁ ବିଶ୍ରାମ ଦେଇଥିଲେ କେମିତି ହରିଙ୍କର ରୂପ ମାଗିଥିଲେ ନାରଦ ମୁନି ଆମେ ଗତକାଲି କହିଥିଲେ ତେଣୁ ହରି ଶବ୍ଦର ଅର୍ଥ ହେଉଛି ସିଂହ ତେଣୁ ଇଭଂ ଯଥା ଇଭ କହିଲେ ଗଜ ବା ହାତୀ ଯେଭଳି ଗୋଟେ ସିଂହ ଗୋଟେ ହାତୀକୁ ଆକ୍ରମଣ କରେ ସେହିଭଳି ଭାବରେ ଭଗବାନ ତା ଉପରକୁ ଡେଇଁଲେ ସମ୍ପରେତଂ ସମ୍ପରେତଂ କହିଲେ ମୃତ୍ୟୁ ତା'ର ମୃତ୍ୟୁ ହୋଇଗଲା ଆମେ ଏଇ ପ୍ରସଙ୍ଗରେ ଗତକାଲି କହିଥିଲେ କେମିତି ସମ୍ପରେତଂ କଥା ଆସିଥିଲା ପ୍ରତିମ ସୁଖଦେବ ଗୋସ୍ୱାମୀ କହିଥିଲେ ପରୀକ୍ଷିତ ମହାରାଜ କହିଲେ ତଥାପି ତହି କୌରବ୍ୟ ସପ୍ତାହ ଜୀବିତା ଅବଧି ଉପକଳ୍ପ୍ୟ ତତ୍ ସର୍ବମ୍ ଯାବତ୍ ଯତ୍ ସାମ୍ପ୍ରଦାୟିକମ୍ ଆମେ ଏଇ ଯେଉଁ ସବୁ ଭଗବାନ କଥା ଶ୍ରବଣ କରୁଛେ ଏ ହେଉଛି ଆମ ସାମ୍ପ୍ରଦାୟିକମ୍ ଆମ ପରଜନ୍ମ ପାଇଁ ସୁଧାର ଆମେ ହେଇଯାଉଛି ପରଜନ୍ମ ସବୁ ସୁଧାରିତ ହୋଇଯାଉଛି ବର୍ତ୍ତମାନ ଏଇ ଜନ୍ମଠାରେ ଏଇ ଜନ୍ମରୁ ସାମ୍ପ୍ରଦାୟିକମ୍ ତଂ କହିଲେ କଂସଂ ଭୂମୌ ଭୂମିରେ କ'ଣ କଲେ ନା ବିଚକର୍ଷ ବିଚକର୍ଷ କହିଲେ ତାକୁ ଟାଣିଲେ ଘୋଷାରିଲେ ବିଚକର୍ଷ ତଦା ଯେତେବେଳେ ଭିକ୍ଷୁସାର ଥିଲେ ସେହି ସମୟରେ ତତ୍କାଳେ ଜନେହି ତତ୍ରତ୍ୟ ଲୋକେଇ ବହୁତ ଲୋକ ଥିଲେ ସେଠି ସେମାନେ ଉଦିରିତ ଉଦିରିତ କହିଲେ ଉଚ୍ଚାରିତ ଉଚ୍ଚାରଣ କଲେ କ'ଣ କ'ଣ ହା ହା ଇତି ଖେଦ ସୂଚକ ସୁମହାନ ଉଚ୍ଚେଇ ଶବ୍ଦ ଅଭୂତ ବହୁତ ଜୋରେ ଶବ୍ଦ ହେଲା ହା 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 ଏଇଟା ହସରେ ହେବ ହା ହା ହେବ କିନ୍ତୁ ଏଇଟା ଦୁଃଖରେ ହା ହା ହେଉଛନ୍ତି ଏଠି କୁହାଗଲା ଖେଦ ସୂଚକ ଦୁଃଖରେ ସବୁ କଂସକୁ ଯେତେବେଳେ ମୃତ୍ୟୁବରଣ କଲା ତଥାପି ସମସ୍ତେ ଖେଦ କରୁଛନ୍ତି କିନ୍ତୁ ଏଇଟା ସମସ୍ତେ ଖେଦ କରୁନଥିବେ ଆମେ ଦେଖିବା କ'ଣ ଅଛି ଟୀକାରେ ତେଣୁ ଏଠି କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛି କଂସ ମୃତ ଇତି ଯଥା କୋପି ନ ପ୍ରତ୍ୟାୟ ଭଗବାନ ତାକୁ ହତ୍ୟା କରିଦେଲେ କାହିଁକି ଏଭଳି ଭୂମିରେ ତାକୁ ଘୋଷାରିଲେ ଏଭଳି ଘୋଷାରିଲେ ତା'ର ଏତେ ଶକ୍ତି ଥିଲା ଆମେ ଶୁଣିବା ଗୋଟେ ଇଏ ହୋଇଗଲା ଗୋଟେ କ'ଣ ଗୋଟେ ପରୀକ୍ଷା ହୋଇଗଲା ଗୋଟେ ଯେଉଁ କ'ଣ ଯେମିତି ଖାତ ଖାତ ସବୁ ହୋଇଗଲା ସବୁ ଘୋଷାରିଲେ ସେ ଯେଉଁ ଖାତ ହୋଇଗଲା ଆମର ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ସେ କଥା ତେଣୁ କାହିଁକି କଲେ କଂସ ମୃତ ଇତି ଯଥା କୋପି ନ ପ୍ରତ୍ୟାୟ ତଥାପି କେହି ବିଶ୍ୱାସ କରୁନଥିଲେ ଯେ କଂସ ମରିବ ବୋଲି ମରିଯିବ ବୋଲି ଏତେ ଶକ୍ତି ଥିଲା କଂସର ଏତେ ଭୟ କରୁଥିଲେ ସମସ୍ତେ ସେଭଳି ଭାବରେ କିନ୍ତୁ ମୂର୍ଚ୍ଛିତ ଅୟମ ଇତି ମାନ୍ୟତେ ଏ ମୂର୍ଚ୍ଛା ହୋଇଯାଇଛି ପୁଣି ଉଠିବ ସବୁ ଭାବୁଥିଲେ ତଦା ତଙ୍କ ବିଚକ ସେଥିପାଇଁ ଭଗବାନ ତାକୁ ତାକୁ ଟାଣିଲେ ଭୂମିରେ ଟାଣିକି ନେଲେ ସବୁ ଚାରିଆଡ଼େ ବୁଲେଇଲେ ତନ୍ ମୃତ୍ୟୁ ସର୍ବାନ୍ ପ୍ରତ୍ୟୟିତୁ ମିତି ଭାବ ସମସ୍ତେ ଯେମିତି ଜାଣିବେ ଯେ ପ୍ରକୃତରେ କଂସ ମୃତ୍ୟୁବରଣ କରିଛି କଂସ ମୂର୍ଚ୍ଛା ହୋଇନାହିଁ ସେ ମୃତ୍ୟୁବରଣ କରିଛି ଏଇଟାକୁ ଦେଖିବା ପାଇଁ ଭଗବାନ ତାକୁ ଏମିତି ଓସାରୁଥିଲେ ହା ହେ ଇତି ଶବ୍ଦ ଅତ୍ର ବିସ୍ମୟେ ବିସ୍ମୟରେ ସମସ୍ତେ ହା ହା କରୁଛନ୍ତି ମହାସୁରସ୍ୟା ବି ଅବଜ୍ଞାୟ ବଦ୍ଧାତ୍ ଏତେ ବଡ଼ ବିରାଟ ଅସୁର ଏତେ ବଡ଼ ବିରାଟ ଅସୁରକୁ ଭଗବାନ ଯେଉଁ ବଦ୍ଧ କଲେ ଅବଜ୍ଞାୟ ଅବଜ୍ଞା ହେଳାରେ ହେଳାରେ ସବୁ ତାକୁ ହତ୍ୟା କରିଦେଲେ ଯଦୁକ୍ତଂ ବୈଷ୍ଣବେ ବିଷ୍ଣୁ ପୁରାଣରେ କୁହାଯାଇଛି ତତୋ ହା ହା କୃତଂ ସର୍ବସା ମିତ ରଙ୍ଗମଣ୍ଡଳମ୍ ଅବଜ୍ଞା ହତଂ ଦୃଷ୍ଟ୍ୱା କୃଷ୍ଣେନ ମଥୁରେଶ୍ୱର ମିତି ବିଷ୍ଣୁ ପୁରାଣରେ ମଧ୍ୟ ସେ କଥା ବର୍ଣ୍ଣନା କରାଯାଇଛି ହା ହା ଶବ୍ଦ ହେଉଥିଲା ମଥୁରା ମଣ୍ଡଳେଶ୍ୱର ବର୍ତ୍ତମାନ କୃଷ୍ଣ ହେଉଛନ୍ତି ମଥୁରେଶ୍ୱର ହୋଇଗଲେ ମଥୁରେଶ୍ୱର ଥିଲେ କଂସ କିନ୍ତୁ ଭଗବାନ ମଥୁରେଶ୍ୱର ହେଲେ ମଧ୍ୟ ସେ ନିଜେ ରାଜା ନ ହୋଇକରି ସେ ଉଗ୍ରସେନକୁ କହିବେ ରାଜା ହେବା ପାଇଁ ଏହାପରେ ବର୍ଣ୍ଣନା କରାଯିବ ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ତେନଚ ମହାପରୀକ୍ଷା ଜାତେ ଏତି ଜ୍ଞେୟମ୍। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଘୋଷାରିକି ନେଲେ ଏତେ ତା'ର ଓଜନ ଥିଲା, ଏତେ ସବୁ ଥିଲା, ସବୁ ପରୀକ୍ଷା ହୋଇଗଲା, ଗୋଟେ ଖାଲ ହୋଇଗଲା ସେଠି। ପରୀକ୍ଷା ଜାତେ ଏତି ଜ୍ଞେୟମ୍ ତଥା ସେ ବିଷ୍ଣୁପୁରାଣରେ ମଧ୍ୟ ସେ କଥା କହେ, କଂସ ଖାତ କଂସ ନଦୀ ଇତି ପ୍ରସିଦ୍ଧା। କଂସ ନଦୀ ସେ ଖାତ ହୋଇଗଲା, ସେଇଟା ଗାଢ଼ ହୋଇଗଲା, ପ୍ରସିଦ୍ଧ ଅଛି ବିଷ୍ଣୁପୁରାଣରେ ମଧ୍ୟ କୁହାଯାଇଛି। କଂସ ଦେହ ସେ ପରମ ସ୍ଥୌଲ୍ୟ କାଠିନ୍ୟାଦି କମ୍ ଅପି ଜ୍ଞେୟମ୍। ଏତେ ତା'ର ଶକ୍ତି ଥିଲା। ତେଣୁ ଏଇଭଳି ଭାବରେ ସିଂହୁ ଗଜ ଇତି ଦୃଷ୍ଟାନ୍ତେ ନ, ଏଇ ଭଗବାନ କହିଲେ ନା ହରି ଇଭ ସିଂହ ଏବଂ ଗଜକୁ ଯେଉଁଭଳି ଭାବରେ ଆକ୍ରମଣ କରନ୍ତି ସେଇଭଳି ଭାବରେ ଏଇ ଯେଉଁ ଦୃଷ୍ଟାନ୍ତ କାହିଁକି ଦିଆଗଲା ନା, ଅବହେଳା ଏଇବ ଅବହେଳାରେ ଭଗବାନ ତାକୁ ହତ୍ୟା କରିଥିଲେ। କ୍ରୋଧେନ ଚ ବିକର୍ଷଣ, କ୍ରୋଧରେ ମଧ୍ୟ ତାକୁ ଯେଉଁ ଟାଣିକି ନେଉଥିଲେ ସେ ଭୂମିରେ। ନରେନ୍ଦ୍ର ଶବ୍ଦ କୁହାଗଲା କାହିଁକି ନା, ନରେନ୍ଦ୍ର ଇତି ଦୁଷ୍ଟ ବଧେନ ହୃଷ୍ଟଂ ପରୀକ୍ଷିତଂ ଦୃଷ୍ଟୁଆ। ଏ ଯେଉଁ କଂସ ବଧ ହେଲା, ଦୁଷ୍ଟ ବଧ ହେଲା, ସେଥିରେ ପରୀକ୍ଷିତ ବହୁତ ଆନନ୍ଦିତ ହୋଇଛନ୍ତି। ରାଜା, ରାଜାଙ୍କର କର୍ତ୍ତବ୍ୟ ହେଉଛି ସେ ଦୁଷ୍ଟକୁ ଦମନ କରିବେ, ଏ ହେଉଛି ରାଜାଙ୍କର କର୍ତ୍ତବ୍ୟ। ଭଗବାନ ମଧ୍ୟ ସେଇଭଳି ଭାବରେ ଦୁଷ୍ଟକୁ ଦମନ କରନ୍ତି। ଭଗବାନ କ'ଣ କରନ୍ତି, ପରିତ୍ରାଣାୟ ସାଧୁନାଙ୍କ ବିନାଶାୟ ଚ ଦୁଷ୍କୃତାମ୍, ଦୁଷ୍କୃତମାନଙ୍କୁ ବିନାଶ କରନ୍ତି। ରାଜାଙ୍କର ପ୍ରତିନିଧି ହେଉଛନ୍ତି କୃଷ୍ଣ, ଭଗବାନଙ୍କ ପ୍ରତିନିଧି ହେଉଛନ୍ତି ରାଜା, ତେଣୁ ସିଏ ମଧ୍ୟ ସେଇଭଳି ଭାବରେ କାର୍ଯ୍ୟ କରନ୍ତି, ତାଙ୍କୁ ଦଣ୍ଡ ପ୍ରଦାନ କରନ୍ତି। ତେଣୁ ପରୀକ୍ଷିତ ମହାରାଜ ସେଥିରେ ଆନନ୍ଦିତ ହେଉଛନ୍ତି, ସେଥିପାଇଁ ରାଜନ ସମ୍ବୋଧିତ କରିଛନ୍ତି। ସ୍ୱୟଂ ଅପି ହୃଷ୍ଟ, ଏବଂ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେତେବେଳେ ସିଏ ମଧ୍ୟ ଆନନ୍ଦିତ ହୋଇଯାଉଛନ୍ତି କଂସବଧରେ। ଆମର ଗୋଟେ ଶ୍ଳୋକ ଅଛନ୍ତି ନା, ଭାଗବତ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ କହିଛନ୍ତି ନୃସିଂହଦେବଙ୍କ ସ୍ତୁତିରେ, ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା। ସାଧୁମାନେ ମଧ୍ୟ, ହରିଚରଣ ପ୍ରଭୁଙ୍କ ଭଳି ସାଧୁମାନେ ମଧ୍ୟ ବୃଶ୍ଚିକ ସର୍ପ ହତ୍ୟାରେ ମୋଦତେ ସେମାନେ ଆନନ୍ଦିତ ହୁଅନ୍ତି, ସମସ୍ତେ ଆନନ୍ଦିତ ହୁଅନ୍ତି। ମୁଁ ଏ କଥାଟି କହିଥିଲି ଥରେ, ପ୍ରଭୁପାଦ ମହାରାଜ ଯାଇଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଆଶ୍ରମରେ, ଗୋଟେ ସାପଟେ ଆସିଥିଲା, ସେଠି ଦେଖିକି ସମସ୍ତେ ଟିକେ ହା ହୋ ହା, ଏଠି ଯେମିତି ହା ହା ହେଉଛି ସେଠି ହୋ ହାଲା ଟିକେ ହୋଇଗଲା। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ ଦେଖିଲେ ସେ କହିଲେ କିଲ୍ ଇଟ୍, ହତ୍ୟା କର, ସେ ସାପକୁ ହତ୍ୟା କର। ତେଣୁ ପ୍ରଭୁପାଦ ମହାରାଜ ନୂଆ ନୂଆ ଯାଉଥିଲେ, ତେଣୁ ସେ କହିଲେ ସାଧୁ ହୋଇକରି ଗୋଟେ ଜୀବକୁ ହତ୍ୟା କରିବା ପାଇଁ କହୁଛନ୍ତି, ଜୀବ ହତ୍ୟା କରିବା ପାଇଁ ସାଧୁ କହିଲେ। କିନ୍ତୁ ଏଇ ଶ୍ଳୋକଟି ଯେତେବେଳେ ଭାଗବତ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ଯେତେବେଳେ ସେ ପଢ଼ି ପ୍ରଭୁପାଦ ମହାରାଜ ଦେଖିଲେ ସେତେବେଳେ ସେ ତାଙ୍କର ଏଇ ଯେଉଁ ଥିଲା ଯିଏ ଚିନ୍ତା କରୁଥିଲେ ସେଇଟା ଦୂର ହେଲା। ମୋଦତେ ସାଧୁର ବି ବୃଶ୍ଚିକ ସର୍ପ ହତ୍ୟା, ସାଧୁମାନେ ମଧ୍ୟ ଯେତେବେଳେ ବୃଶ୍ଚିକ, କ'ଣ ବୃଶ୍ଚିକ କହିଲେ ବିଛା ନହେଲେ ସାପ, ଯେତେବେଳେ ତାକୁ ହତ୍ୟା କରାଯାଏ ସେତେବେଳେ ସେମାନେ ମଧ୍ୟ ଆନନ୍ଦିତ ହୁଅନ୍ତି। ପ୍ରହ୍ଲାଦ ମହାରାଜ ନୃସିଂହଦେବଙ୍କୁ କହିବାର ଉଦ୍ଦେଶ୍ୟ ଥିଲା, ପ୍ରଭୁ ଆପଣ କ୍ରୋଧକୁ ସମ୍ବରଣ କରନ୍ତୁ। ତେଣୁ 38 ଶ୍ଳୋକରେ ଏଇଟା କୁହାଗଲା, 39 ଶ୍ଳୋକରେ କୁହାଯାଉଛି ଯେ ଏଠି ମଧ୍ୟ ପ୍ରଭୁପାଦ ଏଠି ଭାବାର୍ଥରେ ମଧ୍ୟ ଏଠି ମଧ୍ୟ ସେଇ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ କଥା କୁହାଯାଇଛି। ତାପରେ 39 ଶ୍ଳୋକରେ କୁହାଯାଉଛି, ସ ନିତ୍ୟଦା ଉଦ୍ବିଗ୍ନ ଧିଆତମେଶ୍ୱରମ୍ ପିବନ୍ ନଦନ୍ ବା ବିଚରନ୍ ସ୍ୱପନ୍ ଶ୍ୱସନ୍ ଦଦର୍ଶ ଚକ୍ରାୟୁଧମଗ୍ରତୋ ଯତ ତଦେବ ରୂପଂ ଦୁର୍ବାପ ମାପ। ଏ ଶ୍ଳୋକରେ ଯେଉଁ ହତ୍ୟା ହେଲା କ'ଣ ହେଲା ତା'ର ଫଳ ବର୍ତ୍ତମାନ କୁହାଯାଉଛି 39 ଶ୍ଳୋକରେ। ସ କହିଲେ କଂସ, ସେ ପିବନ୍ ଯେତେବେଳେ ପାନ କରୁଥିଲା, ଅଦନ୍ ବା ଯେତେବେଳେ ଖାଦ୍ୟ ଗ୍ରହଣ କରୁଥିଲା ଭୋଜନ କରୁଥିଲା, ବିଚରନ୍ ଯେତେବେଳେ ଭ୍ରମଣ କରୁଥିଲା, ସ୍ୱପନ ଯେତେବେଳେ ଶୋଇପଡ଼ୁଥିଲା, ଶୋଷନ ଏମିତିକି ପ୍ରାଣନ ନକ୍ରିୟାରତୋ ବା ଯେତେବେଳେ ନିଶ୍ୱାସ ନେଉଥିଲା ମଧ୍ୟ, ନିତ୍ୟଦା ସର୍ବଦା ଉଦ୍ବିଗ୍ନ ଧିଆ ସବୁବେଳେ ସେ ଉଦ୍ବିଗ୍ନ ହୋଇକି ରହୁଥିଲା, ଉତ୍କଣ୍ଠିତ ଚିତ୍ତ ଯତଃ ଯସ୍ମାତ୍ ଅଗ୍ରତଃ ଅଗ୍ରଭାଗରେ ଚକ୍ରାୟୁଧ ଚକ୍ରଧାରିଣ ତଂ ଈଶ୍ୱରଂ କୃଷ୍ଣଂ ଦଦର୍ଶ ମୃତ୍ୟୁ ସମୟରେ ଅନ୍ତକାଳେ ଚ ମାମିବ ସ୍ମରଣ ମୁକ୍ତା କଳେବରଂ ଜପ୍ରୟାତି ସମଦ୍ଭାବଂ ଜାତି ନା ସ୍ତତ୍ର ସଂଶୟ ଅନ୍ତକାଳରେ ଯଦି ଭଗବାନଙ୍କୁ ଚିନ୍ତା କଲେ ସେ ନିଶ୍ଚିନ୍ତ ଭାବରେ ଭଗବତ ଧାମ ପ୍ରାପ୍ତ ବ୍ୟତୀତ କୌଣସି ସନ୍ଦେହ ନାହିଁ। ଏସବୁ ଗୋଟେ ଦୁଇଥର କୁହାଯାଇଛି ଭଗବତ ଗୀତାରେ। ତେଣୁ ଇଏ ଖାଲି ସ୍ମରଣ କରୁ ଇଏ କରୁ ସ୍ମରଣ ଇଏ ଦର୍ଶ କରୁ ଦେଖୁଥିଲେ ମୃତ୍ୟୁ ସମୟରେ ଭଗବାନଙ୍କୁ ଦର୍ଶନ କଲେ ତେଣୁ ତାଙ୍କର ଗତି କ'ଣ ହେବ ନା ଦୂରବାପମ୍ ବୋଲେ ଦୁଷ୍ପ୍ରାପମ୍ ତମ୍ ଏବ ରୂପମ୍ ଚକ୍ରଧରଂ ରୂପମେବ ଆପ ଭଗବାନ ଭଳି ରୂପ ସେ ପ୍ରାପ୍ତ ହେଲେ ସାରୂପ୍ୟ ମୁକ୍ତି ପ୍ରାପ୍ତ ହୋଇଗଲେ କଂସ ସାରୂପ୍ୟ ଭଗବାନ ଭଳି ରୂପ ପ୍ରାପ୍ତ ହୋଇଗଲେ ସବୁବେଳେ ସେ ଚିନ୍ତା କରୁଥିଲେ ଆମେ କହିଲେ ନା ଯେତେବେଳଠୁ ଶୁଣିଛି ସିଏ ଆକାଶବାଣୀ ହୋଇଥିଲା ଉଣେଇଶ ବର୍ଷ କାଳ ହୋଇଗଲା ଉଣେଇଶ ବର୍ଷ ପାଖାପାଖି ସେବେଠୁ ସିଏ ଆସିନ ସମ୍ବିଷନ ତିଷ୍ଠନ ସବୁବେଳେ ସେ ଚିନ୍ତା କରୁଥିଲା ଋଷିକେଶ 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 ଚିନ୍ତା କରୁଥିଲା ଅପଶ୍ୟତ ତନ୍ମୟଂ ଜଗତ ସବୁଠାରେ ସେ ଦେଖୁଥିଲା ସେ ଭଗବାନ ଦର୍ଶନ କରୁଥିଲା। ଆଜି ମୃତ୍ୟୁ ସମୟରେ ମଧ୍ୟ ସେୟା ହେଲା। ତେଣୁ ବିଶ୍ୱନାଥ ଠାକୁର ତାଙ୍କ ଭାଷାରେ କହୁଛନ୍ତି କଂସସ୍ୟ ଭୟ ହେତୁକୁ ଭଗବାନ ଭଗବତ ଆବେଶ ଏବ ସର୍ବା ଅପରାଧ କ୍ଷୟପୂର୍ବକ ମୁଖ୍ୟ ହେତୁ ଆସିତ ଇତ୍ୟାହ ସ ଇତି ଭଗବାନ ପ୍ରତି ବହୁତ ଅପରାଧ କରିଥିଲା କିନ୍ତୁ ଭୟ ଯେଉଁ ଭୟ ହେଉଥିଲା କଂସ ଭୟାତ ଏ ସପ୍ତମ ସ୍କନ୍ଧରେ ଏ କଥା କୁହାଯାଇଛି। ଏ ପ୍ରଶ୍ନରେ ପଚାରିଥିଲେ ଯୁଧିଷ୍ଠିର ମହାରାଜ ଯେତେବେଳେ ଯୁଧିଷ୍ଠିର ମହାରାଜ କଥାକୁ ଏ ପରୀକ୍ଷିତ ମହାରାଜ ଏ ଆମର ପରୀକ୍ଷିତ ମହାରାଜ ମଧ୍ୟ ଏ ପ୍ରଶ୍ନ ପଚାରିଥିଲେ। ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଏଇ ଯେଉଁ ନାରଦ ଯୁଧିଷ୍ଠିର ସମ୍ବାଦକୁ ଉଦ୍ଧାର କରିଥିଲେ ସପ୍ତମ ସ୍କନ୍ଧର କଥା ଯେତେବେଳେ ଗୋଟେ ଥରେ ରାଜସ୍ୱ ଯଜ୍ଞ କରିଥିଲେ ଯୁଧିଷ୍ଠିର ମହାରାଜ ଯେଉଁ ରାଜସ୍ୱ ଯଜ୍ଞ କରିଥିଲେ ସେହି ସମୟରେ କଥା ହେଲା ରାଜସ୍ୱ ଯଜ୍ଞରେ କିଏ ଅଗ୍ରପୂଜ୍ୟ ଶ୍ରେଷ୍ଠ ପ୍ରଥମେ କିଏ ପୂଜା କରାଯିବା କଥା। ତେଣୁ ଯେତେବେଳେ ଏ କଥା ହେଲା ସହଦେବ କହିଲେ ଅଗ୍ରପୂଜ୍ୟ ଏଠି ବସିଛନ୍ତି ଆଦିକୃଷ୍ଣ କୃଷ୍ଣ ମୂଳ କୃଷ୍ଣ ସିଏ ଆଦିକୃଷ୍ଣ ବସିଛନ୍ତି ସିଏ ହେଉଛନ୍ତି ଅଗ୍ରପୂଜ୍ୟ ଆଉ କିଏ ପୂଜ୍ୟ ହୋଇପାରନ୍ତି। ଭୀଷ୍ମଦେବ ମଧ୍ୟ ସମର୍ଥନ କଲେ ତେଣୁ ସମସ୍ତେ ସେଥିରେ ରାଜି ହେଲେ ସେଠୁ ପୂଜା ହେଲା ଅଗ୍ରପୂଜ୍ୟ ହେଲା ଭଗବାନ କୃଷ୍ଣଙ୍କର ଗୋବିନ୍ଦମ୍ ଆଦି ପୁରୁଷମ୍ ତମହଂ ଭଜାମି ଗୋବିନ୍ଦ ଆଦି ପୁରୁଷ ତମହଂ ଭଜାମି ଗୋବିନ୍ଦ ଆଦି ପୁରୁଷ ତମ ଭଗବାନଙ୍କର ଅଗ୍ରପୂଜ୍ୟ ହେଉଛି। କିନ୍ତୁ ଶିଶୁପାଳ ସହିପାରିଲା ନାହିଁ। ଶିଶୁପାଳ ଦଶମ ସ୍କନ୍ଧ ଚଉସ୍ତରୀ ଅଧ୍ୟାୟରେ ଆସିବ ତାଙ୍କ କଥା। ଶିଶୁପାଳ ବହୁତ ନିନ୍ଦା କରି ଭଗବାନ କହିଲା ଇଏ ଅଗ୍ରପୂଜ୍ୟ ଇଏ ଆଙ୍କର କୌଣସି ଭଲ ଗୁଣ ନାହିଁ ବର୍ଣ୍ଣାଶ୍ରମ କୁଳପେତା ସର୍ବଧର୍ମ ଆଙ୍କର କୌଣସି ଧର୍ମ ନାହିଁ କୌଣସି ବର୍ଣ୍ଣ ନାହିଁ କୌଣସି ଆଶ୍ରମ ନାହିଁ ସେ ସ୍ୱେରବର୍ତ୍ତୀ ଯାହା ଚାହିଁବେ ତାହା କରିବେ ମୋ ସ୍ତ୍ରୀକୁ ନେଇକି ଘିନି ଆସିଲେ ଏଇଭଳି ଭାବରେ ଇଏ ଅଗ୍ରପୂଜ୍ୟ ଆଙ୍କର ଗୋଟିଏ ଭଲ ଗୁଣ ନାହିଁ ଗୁଣେଇ ହିନା କୌଣସି ଗୋଟିଏ ବି ଗୁଣ ନାହିଁ ଆଙ୍କର। ଏଇଭଳି ଭାବରେ ଯେତେବେଳେ ଅପମାନ କରୁଥିଲେ ଅନ୍ୟମାନେ ସହିପାରୁନଥିଲେ ଭଗବାନ ଭକ୍ତମାନେ କିନ୍ତୁ ଭଗବାନ ସହିଲେ। ତେଣୁ ଯେତେବେଳେ କାରଣ ସେ ତାଙ୍କର ମାଆଙ୍କୁ ଦେଇଥିଲେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଶହେଟି ଅପରାଧ ସେ ସହିବେ ତେଣୁ ଶହେ ଯେତେବେଳେ ହୋଇଗଲା ଭଗବାନ ସମସ୍ତଙ୍କ ସାମ୍ନାରେ ସୁଦର୍ଶନ ଚକ୍ର ପ୍ରେକ୍ଷମ ପକେଇକିରି ମାନେ ଛାଡ଼ିକିରି ତାଙ୍କୁ ସେ ତାଙ୍କର ଶିରଚ୍ଛେଦନ ହେଲା ଏବଂ ଯେତେବେଳେ ସମସ୍ତଙ୍କ ସାମ୍ନାରେ ତାର ଶରୀରରୁ ଗୋଟେ ଜ୍ୟୋତି ଆସିକିରି ଭଗବାନଙ୍କ ଶରୀରରେ ମିଶିଗଲା। ଏଇଟାକୁ ଦେଖି ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇଗଲେ। ଯୁଧିଷ୍ଠିର ମହାରାଜ ଧର୍ମରାଜ ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଏ ପ୍ରଶ୍ନଟି ପଚାରିଲେ କହିଲେ ଇଏ ଯେଉଁ ଶିଶୁପାଳ ଇଏ ପିଲାଦିନରୁ ଯେତେବେଳେ ଠିକ୍ ଭାବରେ କଥା କହିପାରୁନଥିଲା ଯେମିତି ତୁମର ପିଲାମାନେ ସବୁ ଛୋଟ ଛୋଟ ପିଲାମାନେ ସବୁ ଖଣ୍ଡି ଖଣ୍ଡି କଥା କହନ୍ତି ସେଇଭଳି ଭାବରେ ସେ ଯେତେବେଳେ ଖଣ୍ଡି ଖଣ୍ଡି କଥା କହୁଥିଲା ସେହି ସମୟରେ କୃଷ୍ଣଙ୍କର ନିନ୍ଦା କରୁଥିଲା ସିଏ ଆଉ ଆଜି ଯେତେବେଳେ ଭଗବାନ ତାକୁ ହତ୍ୟା କଲେ ତାର ତ କ'ଣ ତାର ଜୁହାରେ ଆକ୍ଚୁଆଲି ହେବା କଥା କୁଷ୍ଠ ରୋଗ ଶ୍ୱେତକୁଷ୍ଠ ହେବା କଥା କିନ୍ତୁ ସିଏ ସାଜୁଜ୍ୟ ମୁକ୍ତି ପ୍ରାପ୍ତ ହୋଇଗଲା ଆହାର କେମିତି କାରଣ କାହିଁକି ସିଏ ଉଦାହରଣ ଦେଲେ ଆଉ ଜଣେ ରାଜା ଥିଲେ ବେଣ ରାଜା ବେଣ ରାଜାଙ୍କର କଥା ଆସିବ ଭାଗବତ ଚତୁର୍ଥ ସ୍କନ୍ଧରେ ବେଣ ରାଜା ସିଏ ଭଗବାନଙ୍କୁ ଦ୍ରୋହ କରିକି ସେ ନର୍କକୁ ଯାଉଥିଲେ ସେଥିରେ ଅବଶ୍ୟ ଉଦ୍ଧାର ତାଙ୍କ ପୁତ୍ର ଆଜି ଆସିଥିଲେ ପୃଥୁ ମହାରାଜ ତାଙ୍କୁ ଉଦ୍ଧାର କରିଥିଲେ ତାହେଲେ ସେ ପ୍ରଶ୍ନ ପଚାରିଥିଲେ କାହିଁକି ଇଏ ତ ଶରୀରରେ ବା ଜିହ୍ୱାରେ ଶ୍ୱେତକୁଷ୍ଠ ହୋଇଯିବା କଥା ଭଗବାନଙ୍କ ନିନ୍ଦା କରୁଛି କିନ୍ତୁ ସାଜୁଜ୍ୟ ମୁକ୍ତି ପ୍ରାପ୍ତ ହେଲା ଭଗବାନଙ୍କ ସହିତ ଶରୀରରେ ମିଳିନ ହୋଇଗଲା ତେଣୁ ନାରଦ ମୁନି ତାର ଉତ୍ତର ଦେଇଥିଲେ ତେଣୁ ସେ ସେଇଥିରେ କହିଥିଲେ ଗୋପ୍ୟ କାମାତ୍ ଭୟାତ୍ କଂସୋ ସ୍ନେହାତ୍ ସ୍ନେହାତ୍ ଗୋପ୍ୟ କାମାତ୍ ଗୋପୀମାନେ ଭଗବାନ ପ୍ରତି କାମ ବେଗରେ ଆକୃଷ୍ଟ ହୋଇଥିଲେ କଂସ ଭୟରେ ଆକୃଷ୍ଟ ହୋଇଥିଲା ଭୟ କରୁଥିଲା ସବୁବେଳେ ଆକୃଷ୍ଟ ହୋଇନଥିଲା ଭୟ କରୁଥିଲା ବିକର୍ଷଣ ହେଉଥିଲା ସିଏ ଆକୃଷ୍ଟ ହେଉନଥିଲା କଂସ ଭୟାତ୍ ତାପରେ ଗୋପ୍ୟ କାମାତ୍ ଭୟାତ୍ କଂସ ଦ୍ୱେଷା ଚୈଦ୍ୟା ଦ୍ୱୟ ନୃପ ଏଇ ଶିଶୁପାଳ ଚେଦି ରାଜା ଦ୍ୱେଷ କରୁଥିଲା ସେ ଭଗବାନଙ୍କୁ ତାପରେ ସମ୍ବନ୍ଧାତ୍ ବିସ୍ନେହ ବୃଷ୍ଣିବଂଶମାନେ ଭଗବାନଙ୍କର ଏକ ବଂଶରେ ଆସିଛନ୍ତି ଭଗବାନଙ୍କ ସହିତ ତାଙ୍କର ବହୁତ ଆକର୍ଷଣ ଥିଲା ସ୍ନେହାତ୍ ଜୁୟଂ ଯୁଧିଷ୍ଠ ମହାରାଜ କହୁଛନ୍ତି ନାରଦ ମୁନିକୁ ସରି ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ଆଜି ପାଣ୍ଡବମାନଙ୍କୁ କହୁଛନ୍ତି ତୁମେମାନେ ଭଗବାନଙ୍କ ସହିତ ସ୍ନେହରେ ଯୁକ୍ତ ହୋଇଥିଲ ଏବଂ ଭକ୍ତିଆ ବୟଂ ବିଭୁ ଆମେ ସବୁ ଭକ୍ତମାନେ ଭଗବାନଙ୍କ ସହିତ ଆମେ ସବୁ ମାନେ ବୟଂ ଶବ୍ଦରେ କାହାକୁ କୁହାଗଲା ନା ହରିଚରଣ ପ୍ରଭୁ ରହିଛନ୍ତି ଆମର ଅଦ୍ୱୈତ ପ୍ରଭୁ ରହିଛନ୍ତି ସମସ୍ତେ ରହିଛନ୍ତି ବୟଂ ଶବ୍ଦ ବ୍ୟବହାର କରାଗଲା ଆଉ ବୟଂ ଆଦିକୃଷ୍ଣ ପ୍ରଭୁ ରହିଛନ୍ତି ସମସ୍ତେ ଆସିଛନ୍ତି ଭକ୍ତିଆ ବୟଂ ବିଭୁ ଆମେ ସବୁ ଭଗବାନଙ୍କ ସହିତ ଭକ୍ତିରେ ଯୁକ୍ତ ହେଇଛେ ହରେ କୃଷ୍ଣ କୃଷ୍ଣ ହରେ 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 ରାମ କିନ୍ତୁ କଥମପି ନ ବେଣ ସ୍ୟାତ୍ ବେଣ କୌଣସି ଉପାୟରେ ଭଗବାନଙ୍କ ସହିତ ଯୁକ୍ତ ହୋଇନଥିଲା ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶେତ୍ ତେଣୁ ଯେକୌଣସି ଉପାୟରେ ହେଉନା କାହିଁକି ମନକୁ କୃଷ୍ଣଙ୍କ ପାଖରେ ଲଗେଇବାର ଅଛି କେନାପି ଉପାୟନ ତେଣୁ ଇଏ କଂସ ଏଭଳି ଭାବରେ ସପ୍ତମ ସ୍କନ୍ଧ ସେଇ ପ୍ରଶ୍ନର ଉତ୍ତରରେ ସେ କଥା କହିଥିଲେ ନାରଦ ମୁନି କହିବେ ଯଥା ବୈରାନୁବନ୍ଧେନ ମର୍ତ୍ତ୍ୟ ତନ୍ମୟତାମ ୟତ୍ ନ ତଥା ଭକ୍ତିଯୋଗ ନୀତିମେ ନିଶ୍ଚିତମ ମତି ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ନାରଦ ମୁନିଙ୍କ ଏ କଥା ଉକ୍ତିଟି ରହିଛି କହିଲେ ଯେଭଳି ଭାବରେ ବୈର ଅନୁବନ୍ଧନ ଶତ୍ରୁ ଭାବରେ ଚିନ୍ତା କରି ମର୍ତ୍ତ୍ୟ ତନ୍ମୟତାମ ୟତ୍ ମର୍ତ୍ତ୍ୟ ଆମେ ଭୌତିକ ଜଗତରେ ଆମେ ଏଇ ମର୍ତ୍ତ୍ୟ ଜଗତରେ ରହିଛେ ମର୍ତ୍ତ୍ୟ ଜଗତରେ ଦେହ ଭାଇ ଦେବତା ହେଲେ ବି ମରେ ବି ଯେଉଁ କୁହାଯାଏ ଆମେ ମର୍ତ୍ତ୍ୟ କହିଲେ ମୃତ୍ୟୁ ଏବଂ ମୃତ୍ୟୁ ସଂସାର ବର୍ତ୍ତମାନି ଏଠିକି ଆସିଛନ୍ତି ମାନେ ସେମାନେ ମୃତ୍ୟୁବରଣ କରିବେ ମର୍ତ୍ତ୍ୟ ତନ୍ମୟ ତାମ ୟାତ୍ ସେଇ ବ୍ୟକ୍ତିମାନେ ଯେଭଳି ତନ୍ମୟ ହୋଇପାରିବେ ବୈରାନୁବନ୍ଧନରେ ଭଗବାନଙ୍କ ସହିତ ଶତ୍ରୁତା କରି ଯେଭଳି ଭାବରେ ତନ୍ମୟ ହୋଇଯାଇପାରିବେ ନ ତଥା ଭକ୍ତି ଯୋଗେନ ସେଭଳି ଜଣେ ଭକ୍ତି ଯୋଗରେ ହୋଇପାରିବ ନାହିଁ ଇତିମେ ନିଶ୍ଚିତାଙ୍ଗ ମତି ଖାଲି ମୋର ମତି ବୋଲି କହିଲା ନିଶ୍ଚିତାଙ୍ଗ ମତି ଇତିମେ ନିଶ୍ଚିତାଙ୍ଗ ମତି ତେଣୁ ଆମେ କାହିଁକି ଭଗବାନଙ୍କୁ ଭକ୍ତିରେ କାହିଁକି ଇଏ କରିବା ଆମେ ବୈରାନୁବନ୍ଧନ କାହିଁକି ନ ହେବା ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାଗବତରେ କହୁଛନ୍ତି ଯେ ନାରଦ ମୁନି ଏ ଯେଉଁ କଥା କହିଲେ ଏ ତାଙ୍କର ଦୈନ୍ୟତାରେ ଏ କଥା କୁହାଯାଇଛି କିନ୍ତୁ ଆମକୁ ରୂପ ଗୋସ୍ୱାମୀ କହୁଛନ୍ତି ଆମେ ଆନୁକୂଲ୍ୟନ କୃଷ୍ଣାନୁଶୀଳନମ୍ ଅନୁକୂଳ ଭାବରେ କୃଷ୍ଣଙ୍କର ଭଜନ କରିବା ଇଏ ହେଉଛି ଭକ୍ତି ଯାହା ହଉ ଏଇଭଳି ଭାବରେ ସିଏ ସବୁବେଳେ ଚିନ୍ତା କରୁଥିଲା ସବୁବେଳେ ଚିନ୍ତା କରୁଥିଲା କ'ଣ କ'ଣ ନା ପିଇବନ୍ ପାଣି ପିଉଥିଲା ବେଳେ କେତେଜଣ ଚିନ୍ତା କରୁଛନ୍ତି ଭଗବାନ ବିଷୟରେ ଭଗବାନ ଭଗବତ ଗୀତାରେ କହିଲେ ରସ ହମ ଅପ୍ସ କୌନ୍ତେୟ ଆମେ ଯେତେବେଳେ ପାଣି ପିଇବା ସେତେବେଳେ ଭଗବାନଙ୍କ ବିଷୟରେ ଚିନ୍ତା କରିବା ରସ ହମ ଅପ୍ସ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ ସୂର୍ଯ୍ୟଙ୍କର ଆଲୋକ ରହିଛି ରାତିରେ ଚନ୍ଦ୍ରଙ୍କର କିରଣ ଆସୁଛି ସେ ଯେଉଁ ଆଲୋକ ଭଗବାନ ସେଇଠି ରହିଛନ୍ତି ଏଇଭଳି ଭାବରେ ଯଦି ଆମେ ପ୍ରାକ୍ଟିସ୍ କରିବା ବା ଅଭ୍ୟାସ କରିବା ଗୋଟେ ସମୟ ଆସିବ ଯେତେବେଳେ ଆମେ ସବୁଠାରେ ଭଗବାନ ଦର୍ଶନ କରିପାରିବା, ଯେଉଁମାନଙ୍କୁ ପଶ୍ୟନ୍ତି ସର୍ବତ୍ର ସବୁଠାରେ ଆମେ ଦର୍ଶନ କରିପାରିବା। ତେଣୁ ଆଜି କଂସ ମଧ୍ୟ ସେଇଭଳି ଭାବରେ ସବୁବେଳେ ଚିନ୍ତା କରୁଥିଲା, ପାଖାପାଖି 19 ବର୍ଷ ପାଖାପାଖି ହେଇଗଲାଣି। ତେଣୁ ପିଇଲା ବେଳେ, ଖାଇଲା ବେଳେ, ଚାଲିଲା ବେଳେ, ଶୋଇଲା ବେଳେ, ନିଶ୍ୱାସ ନେଲାବେଳେ ମଧ୍ୟ ସେ ଚିନ୍ତା କରୁଥିଲା। ଋଷିକେଶଂ ଭଗବାନ ଚିନ୍ତା କରୁଥିଲା, ଅବଶ୍ୟ ସେ ଚିନ୍ତା କରୁଥିଲେ ପ୍ରତିକୂଳ ଭାବରେ ଚିନ୍ତା କରୁଥିଲା, ଶତ୍ରୁ ଭାବରେ ଚିନ୍ତା କରୁଥିଲା, କିନ୍ତୁ ଯାହା ବି ହେଲେ ବି ଚିନ୍ତା କରୁଥିଲା ନା, ଭଗବାନଙ୍କ ସହିତ ଯୁକ୍ତ ହେଇଥିଲା। କଂସସ୍ୟ ଭୟ ହେତୁକୁ ଭଗବତ ଆବେଶ, ତେଣୁ ଆବେଶ ଥିଲା, ଭଗବାନଙ୍କ ଆବେଶ ଆସିଥିଲା ତା'ର। ସର୍ବାପରାଧକ୍ଷୟ, ସବୁ ଅପରାଧ କ୍ଷୟ ହେଇଗଲା, ଭଗବାନ ଚିନ୍ତା କରୁଛନ୍ତି ସେ ଯାହା ଅପରାଧ କଲେ ବି ସବୁ ନଷ୍ଟ ହେଇଗଲା। ମୋକ୍ଷ ହେତୁ ଆସିତ, ତେଣୁ ସେ ମୋକ୍ଷ ପ୍ରାପ୍ତ ହେଲା, ମୁକ୍ତି ପ୍ରାପ୍ତ ହେଲା। ଏଇ କଥା କୁହାଯାଉଛି, ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ପ୍ରସଙ୍ଗାତ୍ କଂସସ୍ୟ ମୋକ୍ଷ ମାହ, ଏ ଯେଉଁ କଂସବଦ୍ଧ ଆମେ କହୁଛେ କଂସବଦ୍ଧ, ଏଥିରେ କିନ୍ତୁ ଏଇ ପ୍ରସଙ୍ଗରେ କୁହାଯାଉଛି କଂସ ପ୍ରକୃତରେ ମୁକ୍ତି ପ୍ରାପ୍ତ ହେଲା, କଂସସ୍ୟ ମୋକ୍ଷ ମାହ। ଅତଏବ ତଂ ଶ୍ରୀକୃଷ୍ଣଂ ଚକ୍ରାୟୁଧଂ ମାରଣାୟ ସଦୋଦ୍ୟତ ସୁଦର୍ଶନମ୍। ଭଗବାନ ଚକ୍ରରେ, ଚକ୍ର ସୁଦର୍ଶନ ଚକ୍ରରେ ତାକୁ ହତ୍ୟା କରିଥିଲେ, ନା ନା ସେ ତ ତାକୁ ମୁଷ୍ଟିକା ମାରିକି ହତ୍ୟା କରିଥିଲେ, ସେ ତାଙ୍କର ଆୟୁଧ ରହିଛି, ଚକ୍ର ରହିଛି ତାଙ୍କର ଆୟୁଧ, ଭଗବାନ ତାଙ୍କୁ ହତ୍ୟା କରିଥିଲେ ମାରଣାୟ ସଦୋଦ୍ୟତ ସୁଦର୍ଶନମ୍। ସୁଦର୍ଶନମ୍, ଇଏ ସୁଦର୍ଶନମ୍ କହିଲେ ଇଏ କଂସଙ୍କର ଭଗବାନ ରୂପ ଯେଉଁ ଦର୍ଶନ କଲେ ଏଇଟା ସୁଦର୍ଶନ ହେଲା, ସେଇ ହିସାବରେ କୁହାଯାଏ ସୁଦର୍ଶନମ୍। ତେଣୁ ସେ ବିଚରଣ ପର୍ଯ୍ୟଟନ ଶୋଷନ ନିତ୍ୟନୀନ ଅନୁକ୍ତାନି ଅଶେଷ ଦଶା ଗୃହୀତା, ଆଉ ଏତିକି କଥା କୁହାଗଲା, ଆଉ ବହୁତ କଥା କୁହାଯାଇ ନାହିଁ। ଯେକୌଣସି ସମୟରେ ଯେକୌଣସି ଅବସ୍ଥାରେ ମଧ୍ୟ ସବୁବେଳେ ଭଗବାନଙ୍କର ସେ ଚିନ୍ତା କରୁଥିଲା, ଅଶେଷ ଦଶା ଗୃହୀତା ଇତି ପୂର୍ବୋକ୍ତେନ ଆସିନ, ଏଇଟା ଆମେ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କଥା କୁହାଯାଇଥିଲା ଦ୍ରଷ୍ଟବ୍ୟା। ପୂର୍ବରେ ସେ କ'ଣ ଥିଲେ ନା କାଳନେମୀ ଜନ୍ମନି, ସେ ପୂର୍ବରେ ସେ କାଳନେମୀ ଅସୁର ଥିଲା, ସେହି ସମୟରେ ଭଗବାନ ବିଷ୍ଣୁ ତାକୁ ହତ୍ୟା କରିଥିଲେ। ଶ୍ରୀ ବିଷ୍ଣୁନା ସାକ୍ଷାତ ହତସ୍ୟା ବି ଅପ୍ରାପ୍ତ ମୋକ୍ଷ, ସେତେବେଳେ ସେ ମୋକ୍ଷ ପ୍ରାପ୍ତ ହୋଇନଥିଲା। ଅଧୁନା ମୋକ୍ଷେ ହେତୁ ରୟଂ ଗେୟଂ, ବର୍ତ୍ତମାନ ସେ ମୋକ୍ଷ ପ୍ରାପ୍ତ ହେଲା। ତେଣୁ ଏଇଭଳି ଭାବରେ ମୁକ୍ତି ପ୍ରାପ୍ତ ହୋଇଗଲା, ଆଉ ଆମେ କ'ଣ ପାଇଲେ, ଆମେ ଶୁଣିକିରି ଭକ୍ତି ପ୍ରାପ୍ତ ହେବା, ସେ ଯେଉଁ ମୋକ୍ଷ ପ୍ରାପ୍ତ ଶୁଣିକିରି ଆମେ ଭକ୍ତି ପ୍ରାପ୍ତ ହୋଇଯିବା, ଶୁଣିବାର ବହୁତ ଫଳ ରହିଛି ନା। ତେଣୁ 40 ଶ୍ଲୋକରେ କୁହାଯାଉଛି ଯେ କଂସବଦ୍ଧ ହେଲା ପରେ ତାପରେ କ'ଣ ହେଲା ନା, ତସ୍ୟା ଅନୁଜା ଭ୍ରାତର ଅଷ୍ଟୌ, ତାଙ୍କର ଭାଇ ଅଛନ୍ତି, 8 ଜଣ ଭାଇ ରହିଛନ୍ତି, କଙ୍କନ୍ୟ ଗ୍ରୋଧ କାଦୟ, କଙ୍କ ଅଗ୍ରଧ ଇତ୍ୟାଦି ଏମାନେ ସବୁ ରହିଛନ୍ତି, ଅଭ୍ୟଧାବନ ଅତି କ୍ରୋଧା ଭ୍ରାତୁ ନିର୍ବେଶକାରିଣ। ତେଣୁ କଂସବଦ୍ଧ ହୋଇଗଲା ପରେ ତାକୁ ବୁଲେଇ ବୁଲେଇ ସାରିଲା ପରେ ଭଗବାନ ବୁଲାଉଥିବେ, ସେହି ସମୟରେ ଏମାନେ ସବୁ ଆସି ପହଞ୍ଚିଗଲେ, 8 ଜଣ ଆସି ପହଞ୍ଚିଗଲେ ଅନୁଜା, ଅତି କ୍ରୋଧା, ଏସବୁ ଦେଖିକରି ତାଙ୍କର କ୍ରୋଧ ବଢ଼ିଗଲା। ତାଙ୍କର 8 ଜଣ ଭାଇ ଥିଲେ, କଂସର 8 ଜଣ ଭାଇ ଥିଲେ, ସେମାନେ କ'ଣ କଲେ, ଅତି କ୍ରୋଧା, ଏତେ କ୍ରୋଧ ତାଙ୍କର ଆସିଲା, କଙ୍କ ନ୍ୟଗ୍ରୋଧକାଦୟ, ତାଙ୍କ ନାଁ ହେଉଛି କଙ୍କ ନ୍ୟଗ୍ରୋଧ, ଏତି ସବୁ ରହିଛି, 8 ଜଣଙ୍କ ନାଁ ଆଉ ନେଲେ ନାହିଁ, 2 ଜଣଙ୍କ ନାଁ ଦେଇକି ଆଦି କହିଦେଲେ, ଆଦି କୃଷ୍ଣ ଆଦି ତସ୍ୟ କହିଲେ କଂସସ୍ୟ ଅଷ୍ଟୌ ଅନୁଜା, ଏମାନେ ସବୁ 8 ଭାଇ, ଏମାନେ ପ୍ରକୃତରେ ଉଗ୍ରସେନଙ୍କ ପୁତ୍ର, କଂସ ପ୍ରକୃତରେ ଉଗ୍ରସେନଙ୍କ ପୁତ୍ର ନଥିଲେ, ଇଏ ହେଉଥିଲେ ଦ୍ରୁମେଳ, ଦ୍ରୁମେଳଙ୍କର ପୁତ୍ର ଥିଲେ, ଆମେ କହିଥିଲେ ସେଦିନ। ତେଣୁ ଏଇ ଯେଉଁ ଅନୁଜା କ'ଣ କହିଲେ, ଭ୍ରାତର କହିଲେ ସହୋଦରା ଭ୍ରାତୁ ଜ୍ୟେଷ୍ଠସ୍ୟ ନିର୍ବେଶକାରୀଣ, କ'ଣ ନିର୍ବେଶକାରୀଣ କହିଲେ ନିଷ୍କୃତି ବା ଅନୃଣୀମ ଇତ୍ୟର୍ଥ, ତତ୍କାରିଣ ଶବ୍ଦ ତାଙ୍କର ଯେଉଁ ଭାଇଙ୍କର ଯେଉଁ ଋଣ ଥିଲା, ବଡ଼ ଭାଇଙ୍କ ପ୍ରତି ଯେଉଁ ଋଣ ଥିଲା, ସେଇଟା ଋଣରୁ ମୁକ୍ତ ହେବା ପାଇଁ ସେ କ'ଣ କଲେ? ସେ କ'ଣ କଲେ ନା ଅଭ୍ୟଧାବନ, ଭଗବାନ ଯେଉଁ ଧରିକିରି ତାର ଚୁଟି ଧରି ବୁଲାଉଥିଲେ, ତେଣୁ ତାଙ୍କର କ୍ରୋଧ ଆସିଲା ସେମାନଙ୍କର, ସେମାନେ ମଧ୍ୟ ତାଙ୍କ ପଛରେ ଧାଇଁଲେ, କୃଷ୍ଣଙ୍କ ପଛରେ ଧାଇଁଲେ, ଅଭ୍ୟଧାବନ କୃଷ୍ଣଙ୍କୁ ମାରିବା ପାଇଁ ଆସିଗଲେ, ଅଭ୍ୟଧାବନ। ତେଣୁ ନିର୍ବିଷ କହିଲେ ନିଷ୍କୃତି ଅନୃଣମ ଇତ୍ୟମ, ଯେଉଁ ଋଣ ଥିଲା ବଡ଼ ଭାଇଙ୍କ ପ୍ରତି ଯେଉଁ ଋଣ ଥିଲା, ସେ ଋଣକୁ ପରିଶୋଧ କରିବା ପାଇଁ ସେମାନେ ବହୁତ କ୍ରୋଧ ପ୍ରାପ୍ତ କ୍ରୋଧ ଆସିଲା ତାଙ୍କର, ଏବଂ ସେ କୃଷ୍ଣ ଯେଉଁ କଂସର ଚୁଟି ଧରିକି ଘୋଷାଡ଼ୁଥିଲେ, ଚାରିପଟେ ବୁଲାଉଥିଲେ, ଏମାନେ ମଧ୍ୟ ଯାଇ ପହଞ୍ଚିଗଲେ ତାଙ୍କ ପାଖରେ, ଧାଇଁକିରି ଯାଇ ପହଞ୍ଚିଗଲେ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ଅନୁଗାହ କହିଲେ ଇତି ତେଷାମପି ତାଦୃଶ ଦୁଶୀଳତ୍ୱାତ୍ ଏକ ମୁକ୍ତମ। ଅନୁଜାତ କୁହାଗଲା ନା ଅନୁଗାହ, ଅନୁଗାହ କହିଲେ ସେ ଅନୁଗମନ କରୁଥିଲେ, ବଡ଼ ଭାଇ ଯାହା କଲେ ସେମାନେ ମଧ୍ୟ ସେୟା କରୁଥିଲେ, ସେଇଥିରୁ ଜଣାପଡ଼ିଲା ସେମାନେ ମଧ୍ୟ ଦୁଶୀଳ ଥିଲେ, ଚରିତ୍ରହୀନ ଥିଲେ। କଂସ ଯେଉଁଭଳି ଭାବରେ ବହୁତ ପ୍ରକାର କ'ଣ ବହୁତ ପ୍ରକାର ଅପରାଧ କାର୍ଯ୍ୟ କରୁଥିଲା, ଇଏ ମଧ୍ୟ ସେଇଭଳି ଭାବରେ କରୁଥିଲେ, ଦୁଶୀଳ ଥିଲେ। ତେଣୁ ପାର ଶ୍ଳୋକରେ କୁହାଯାଉଛି 41 ଶ୍ଳୋକରେ, ତଥା ଅତିର ଭସାଂ ସ୍ତାସ୍ତୁ ସଂୟତାନ୍ ରୋହିଣୀ ସୁତ ଅହନ୍ ପରିଘମୁଦ୍ୟମ୍ୟ ପଶୁ ନୈବ ମୃଗାଧିପ। ତେଣୁ ସେମାନେ ଯେତେବେଳେ ଧାଉଁଥିଲେ କୃଷ୍ଣଙ୍କ ପଛରେ, କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆସୁଥିଲେ, ସେହି ସମୟରେ ରୋହିଣୀ ସୁତ ଭଗବାନ ବଳଦେବ ଆସି ପହଞ୍ଚିଗଲେ। ବଳଦେବ କ'ଣ କଲେ ନା ବଳଦେବ ରୋହିଣୀ ସୁତ ପରିଘମ, ପରିଘମ ଗୋଟେ ଅସ୍ତ୍ର ବିଶେଷମ, ଏଥିରେ କ'ଣ କରେ ନା ଉଦମ୍ୟ ଉଦ୍ୟମ୍ୟ, ସେଇଟାକୁ ଗୋଟେ ଅସ୍ତ୍ରକୁ ଧରିକିରି ଟେକି ଧରିକିରି ଉତ୍ତୋଳନ କରିକିରି ମୃଗାଧିପ, ମୃଗାଧିପ କହିଲେ ପଶୁମାନଙ୍କ ରାଜା ସିଂହ, ମୃଗାଣାଂ ଚ ଯେଉଁ ରହିଛି ଭଗବତ ଗୀତାରେ କୁହାଯାଏନି 10 ମୃଗା ମୃଗ ବିଷୟରେ କୁହାଗଲା, ସିଂହ କ'ଣ ପଶୁମାନଙ୍କ ରାଜା ସିଂହ ନାହିଁ, ପ୍ରହ୍ଲାଦ ଚାଷ ଦୈତ୍ୟାନାଂ, ପ୍ରହ୍ଲାଦ ଚାଷ ଦୈତ୍ୟାନାମ କାଳ କଳେତାମହମ, ତାପରେ ମୃଗାଣାମ ଚ କ'ଣ ରହିଛି ମୋର ମନେ ପଡ଼ୁନି, ମୃଗାଧିପ ସିଂହ ଯେଭଳି ଭାବରେ ପଶୁ ପଶୁମାନଙ୍କ ରାଜା, ସେଇଭଳି ଭାବରେ ହତବାନ ପ୍ରାଣୀ ନଇବ ଭଗବାନ ବଳରାମ ଗୋଟେ ଅସ୍ତ୍ର ଧାରଣ କରି ତାଙ୍କୁ ସବୁ ହତ୍ୟା କଲେ। ତଥା ଇତି ରଭସାନ ତଥା ତାଦୃକ ଅତି ରଭସୋ କହିଲେ ବେଗୋ ଜେସାମ ତାନ ସଂଯତାନ କହିଲେ ଉଦ୍ୟତାନ ତାନ ତାନ ତୁ କଙ୍କାଧୀନ କଂସ ଭ୍ରାତୃନ ଅହନ, ଭଗବାନ ତାଙ୍କୁ ହତ୍ୟା ବଳରାମ ତାଙ୍କୁ ହତ୍ୟା କରିଦେଲେ, ଗୋଟେ ଧରିକିରି ଗୋଟେ ଅସ୍ତ୍ର ଧରିକିରି ତାଙ୍କୁ ପିଟିକିରି ଏକାଥରେ ସାଙ୍ଗେ ସାଙ୍ଗେ ହତ୍ୟା କରିଦେଲେ। ତେଣୁ ଏଠି କୁହାଯାଉଛି ଯେ ରୋହିଣୀ ସୁତ କୁହାଗଲା, ରୋହିଣୀ ସୁତ କାହିଁକି କହିଲେ ସୁଖଦେବ ଗୋସ୍ୱାମୀ ନା ଶ୍ରୀକୃଷ୍ଣ କ୍ରୀଡ଼ାନୁସରଣ ତତ୍ ପ୍ରୀତିକାରିତି ପୂର୍ବବତ୍ ବୋଧବ୍ୟମ, ଭଗବାନଙ୍କ କ୍ରୀଡ଼ା ଅନୁସାରେ ସେ ମଧ୍ୟ ତାଙ୍କୁ ପ୍ରୀତି କରିବା ପାଇଁ ସେ ମଧ୍ୟ ସାହାଯ୍ୟ କରୁଥିଲେ। ଯଦ୍ବା ରୋହିଣୀ ସୁତତ୍ୱେନ ଶ୍ରୀ ବସୁଦେବ ଦେବକ୍ୟାଧୀନାଙ୍କ ପ୍ରୀତ୍ୟର୍ଥ, ବସୁଦେବ ଏବଂ ଦେବକୀଙ୍କର ପ୍ରୀତି ପାଇଁ ବଳରାମ କ'ଣ କଲେ ନା ତାଙ୍କୁ ସବୁ ହତ୍ୟା କଲେ। ମୃଗଧିପ କହିଲେ ସିଂହ ପଶୁ ମୃଗାନ ଇବ ଇତି, ପଶୁମାନଙ୍କ ଯେମିତି ରାଜା ସିଂହ ସିଂହ ସେଇଭଳି ଭାବରେ ଇତି ଦୃଷ୍ଟାନ୍ତ ନା, ଏଇ ଯେଉଁ ଦୃଷ୍ଟାନ୍ତ ଦେଲେ ସୁଖଦେବ ଗୋସ୍ୱାମୀ କାହିଁକି ନା ପଶୁ ତୁଲ୍ୟତୟା ତେଷାମ ଅକିଚିତ କରତ୍ୱ ଅପ୍ରୟାସେନ ହନନଞ୍ଚଂ ଧ୍ୱନିତମ, ବଳରାମ ଆଉ ତା ସହିତ ଯୁଦ୍ଧ କଲେ ନାହିଁ, ତାଙ୍କୁ ମାନେ ଗୋଟିଏ ଗୋଟିଏ ପାହାଡ଼ରେ ତାଙ୍କୁ ହତ୍ୟା କରିଦେଲେ। କ୍ରୀଡ଼ାରେ ମାନେ କ୍ରୀଡ଼ା କଲା ଭଳିଆ ଖେଳିକି ତାଙ୍କୁ ହତ୍ୟା କରିଦେଲେ। ତେଣୁ ଯେତେବେଳେ 8 ପୁଣି ଚାଲି ମୃତ୍ୟୁବରଣ କଲେ, କଂସ ମରିଥିଲା, ଏ 8 ମଧ୍ୟ ବୁଦ୍ଧି ହେଲା ନାହିଁ, ଅନ୍ତତଃ ପକ୍ଷେ ସେ ଭଗବାନଙ୍କ ଶରଣରେ ଯାଇଥାନ୍ତେ, କିନ୍ତୁ ସତେକି ସେତିକି ଗଲେନି, ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଲେ। ପଶ୍ୟନ ବି ନ ପଶ୍ୟତି, ଦେଖିକି ମଧ୍ୟ ସେ ଦେଖିପାରନ୍ତି ନାହିଁ। ତେଣୁ ଏହି ସମୟରେ ଆସିଲେ ଦେବତାମାନେ, ଆସି ପହଞ୍ଚିଗଲେ, ଦେବତାମାନଙ୍କ କଥା ଆସି ପହଞ୍ଚିଲା। ଦେବତା ମାନେ 42 ଶ୍ଳୋକରେ କୁହାଯାଉ, ନେଦୁ ଦୁନ୍ଦୁ ଭୟୋ ବ୍ୟମ୍ନି ବ୍ରହ୍ମେ ସାଧ୍ୟାଭିଭୂତୟ ପୁଷ୍ପୈ କିରନ୍ତଂ ପ୍ରୀତଃ ସଂସନୋ ନୃତ ସ୍ତ୍ରିୟଃ। ଏ ପର୍ଯ୍ୟନ୍ତ ସେମାନେ ଲୁଚିକି ରହିଥିଲେ, କଂସ ମୃତ୍ୟୁବରଣ କଲା, ତଥାପି ତାଙ୍କ ଭାଇମାନେ ଥିଲେ, ତଥାପି ସେ ଭୟ କରୁଥିଲେ, ତାଙ୍କ ଭାଇକୁ ମଧ୍ୟ ଭୟ କରୁଥିଲେ ଦେବତାମାନେ। କିନ୍ତୁ ଯେତେବେଳେ ଭାଇକି ମାନେ ସବୁ ମରିଗଲେ, କଂସକୁ କଂସକୁ ହତ୍ୟା କରାଗଲା, ତାଙ୍କର 8 ଭାଇକୁ ମଧ୍ୟ ହତ୍ୟା କରାଗଲା, ସେତେବେଳେ ଦେବତାମାନେ ନେଦୁ ଦୁନ୍ଦୁ ଭୟ ବ୍ୟମ୍ନି, ବ୍ୟମ୍ନି କହିଲେ ଆକାଶରେ, ଆକାଶରେ ସେମାନେ କ'ଣ ନେଦୁ ଦୁନ୍ଦୁ ଭୟ, ଦୁନ୍ଦୁ ଭୟ କହିଲେ ତଦା ସେ ସମୟରେ ବ୍ୟମ୍ନି କହିଲେ ଆକାଶରେ ଦୁନ୍ଦୁ ଭୟ, ବାଦ୍ୟ ବିଶେଷ ଦୁନ୍ଦୁଭି ଗୋଟେ ରହିଛି ବାଦ୍ୟ, ଏଇଟାକୁ ନେଦୁ ନିନାଦିତା ବୁବୁ କ'ଣ ଦୁନ୍ଦୁଭି ବାଦ୍ୟ ବାଜିଲା, ବାଜିଲା ମାନେ ଏଠି ଶୁଣ ସେମାନେ ମଥୁରାବାସୀମାନେ ମଧ୍ୟ ଶୁଣିପାରିଲେ, ସେ ଯେଉଁମାନେ ଥିଲେ ସେମାନେ ଶୁଣିପାରିଲେ, ସୁଖଦେବକୁ ସେ ମଧ୍ୟ ଶୁଣିଲେ। ତେଣୁ କିଏ କିଏ ବଜେଇଲେ ନା ବ୍ରହ୍ମ ଈଶା ଆଦ୍ୟା, ବ୍ରହ୍ମା ଶିବ ଆଦି ଏମାନେ ସବୁ ଆକାଶରେ ଥିଲେ, ଏମାନେ ବିଭୂତୟ କହିଲେ ତତ୍ତତ୍ ଐଶ୍ୱର୍ଯ୍ୟ ତତ୍ ସେବକା, ବିଭୂତି ଦଶମ ଅଧ୍ୟାୟରେ ଭଗବାନ ତାଙ୍କର ବିଭୂତି ବିଷୟରେ କହିଛନ୍ତି ନା, ଏମାନେ ସମସ୍ତେ ସବୁ ଥିଲେ ସେଇଠି ବିଭୂତାୟା, ସେମାନେ ଖାଲି ଦୁନ୍ଦୁଭି ନାଦ କଲେ ତା ନୁହଁ, ପୁଷ୍ପୈ କିରନ୍ତ ତଦୁପରି ପୁଷ୍ପାଣି ବର୍ଷନ୍ତି, ପୁଷ୍ପ ବର୍ଷଣ କଲେ କୃଷ୍ଣ ଏବଂ ବଳରାମଙ୍କ ଉପରେ ପୁଷ୍ପ ବର୍ଷଣ କଲେ, ପ୍ରୀତିଆ ବହୁତ ଆନନ୍ଦିତ ହୋଇଗଲେ, କଂସ ଯେଉଁ ହତ୍ୟା ହେଲା ତା'ର ଭାଇମାନେ ହତ୍ୟା ହେଲେ ସେମାନେ ସେମାନେ ଦେବତାମାନେ ବହୁତ ଆନନ୍ଦିତ ହୋଇ ଭଗବାନ ଦୁନ୍ଦୁଭି ନାଦ କରୁଛନ୍ତି ଏବଂ ପୁଷ୍ପବୃଷ୍ଟି କରୁଛନ୍ତି। ତଙ୍ଗ ସଂସଂସୁ ସେମାନେ ବହୁତ ତୁଷ୍ଟ ହୋଇଗଲେ, ସନ୍ତୁଷ୍ଟ ହୋଇଗଲେ, ଏବଂ ସ୍ତ୍ରୀ କହିଲେ ଅପ୍ସରସ ନନ୍ ଋତୁ, ସ୍ତ୍ରୀ ଯେଉଁ ଅପ୍ସରାମାନେ ସବୁ ଥିଲେ ସେମାନେ ନୃତ୍ୟ କରିବା ପାଇଁ ଆରମ୍ଭ କଲେ, ଏମାନେ ବାଦ୍ୟ ବାଜୁଛି, ନୃତ୍ୟ ବାଜୁଛି, ପୁଷ୍ପ ସବୁ ବର୍ଷଣ ହେଉଛି, ଏଇଭଳି ଭାବରେ ଉତ୍ସବ ମନାଉଛନ୍ତି ଦେବତାମାନେ ସ୍ୱର୍ଗରେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ତତଶ୍ଚ ଦେବାଦୟୋପି ସର୍ବେ ପରମ ନିର୍ବୃତା, ଦେବତାମାନେ ସମସ୍ତେ ବହୁତ ଆନନ୍ଦିତ ହୋଇଗଲେ, ପରମ ନିର୍ବୃତା ଯାହାତା ଇତିହାସ, ସେଥିପାଇଁ ଏ କଥାଟି କୁହାଯାଉଛି, ସ୍ୱୟମେବ ବାଦ୍ୟନ୍ତ ଦିବ୍ୟତ୍ୱା, ଦୁନ୍ଦୁଭି କାହିଁକି ବଜେଇବାକୁ ପଡ଼ିବ ନାହିଁ, ଦେବଲୋକର ସେ ବାଦ୍ୟ ସେ ମନକୁ ବାଜିବ, ଇଏ ହେଉଛି ସ୍ୱୟମେବ ବାଦ୍ୟନ୍ତ ଦିବ୍ୟତ୍ୱା, ଦେବଲୋକର ସେ ବାଦ୍ୟ ସେ କ'ଣ ଆମର ବଜେଇଲା ବେଳକୁ ଆମର ଭୁଲ ହୋଇଯାଉଛି ସବୁ, ଠିକ ତାଳରେ ପକାଇ ପାରୁନି, କିନ୍ତୁ ସେଠି ଯେଉଁ ବାଦ୍ୟ ରହିଛି ସ୍ୱ ନିଜେ ବାଜିବେ, ମନକୁ ମନ ବାଜିବେ, ସେ ଏଭଳି ବାଦ୍ୟ ସୃଷ୍ଟି ହେଇଛି। ଆମର ବି ବର୍ତ୍ତମାନ ସେମିତି ବାହାରିଲାଣି ନା, ସବୁ ବଜେଇଲେ ମ୍ୟୁଜିକ୍ ବାଜିଲେ ନମ୍ବର ଦେଇଦେଲେ ବାଜୁଛି, ମ୍ୟୁଜିକ୍ ବାଜୁଛି, ତେଣୁ ସେ ସ୍ୱୟଂ ଆଦ୍ୟନ୍ତ ଆଦ୍ୟ ଶବ୍ଦାଦି ଇନ୍ଦ୍ରାଦୟ ବିଭୂତୟ, ଇନ୍ଦ୍ର ମଧ୍ୟ ସେଠି ଥିଲେ, ଆଦି ବହୁତ ରହିଥିଲେ ବିଭୂତି, ଦଶମ ଅଧ୍ୟାୟରେ ଯେମିତି ଭଗବାନ କହିଲେ ତାଙ୍କ ବିଭୂତି ବିଷୟରେ, ଅନ୍ତତେ କ'ଣ ଭଗବାନ ଯେତେବେଳେ ଅର୍ଜୁନ କହିଲେ ପ୍ରଭୁ ଏ ଆମର ଆପଣଙ୍କ ବିଭୂତି ବିଷୟରେ, ବିସ୍ତାରଣାତ୍ମନ ଯୋଗ ବିଭୂତିଙ୍କ ଜନାଦୟ ଭୂୟ କଥା ତୃପ୍ତି ଶୁଣନ୍ତୁ ନାସ୍ତିମୀ ଅମୃତମ, ପ୍ରଭୁ ମୁଁ ତୃପ୍ତି ପାଇପାରୁନାହିଁ, ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ଭଗବାନ କହିଲେ ହନ୍ତତେ କଥା ସା ଆମେ ଦିବ୍ୟା ଆତ୍ମବିଭୂତ ହେ ପ୍ରଧାନତଃ କୃଷେ ନାସ୍ତନ୍ତ ବିସ୍ତୃଷମେ, ମୁଁ ତୁମକୁ ମୋର ବିଭୂତି ବିଷୟରେ କହିବି, କେତୋଟି ପ୍ରଧାନ ବିଭୂତି ବିଷୟରେ କହିବି, କାରଣ ବିଭୂତି ମୋର ଅନ୍ତ ନାହିଁ। ପ୍ରଥମେ କହିଲେ କ'ଣ ନା, ଏ ଦେବତାମାନଙ୍କୁ ଦେବାନାମ ଅସ୍ମି ବାସବ, ଇନ୍ଦ୍ରିୟାଣାମ ମନସ୍ସା ଅସ୍ମି, ଏସବୁ ବିଭିନ୍ନ ପ୍ରକାର ଯେଉଁ ବିଭୂତି ବିଷୟରେ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏ ସମସ୍ତ ବିଭୂତିମାନେ ସେଠି ଉପସ୍ଥିତ ଥିଲେ। ବୈଭବ ରୂପା ସେବକା ଇତ୍ୟର୍ଥ, ଏମାନେ ସବୁ ଭଗବାନଙ୍କ ସେବକ, ବିଭୂତି ଭଗବାନଙ୍କ ବିଭୂତି, ଭଗବାନ ସେବା କରୁଥିଲେ, ତେଣୁ ସେମାନେ ଯେଉଁ ପ୍ରଶଂସସୁ ପ୍ରଶଂସା କଲେ, କିଭଳି ପ୍ରଶଂସା କଲେ, ସାଧୁ ସାଧୁ ଇତି ପ୍ରଶଂସୁ ଇତିବା, ପ୍ରଶଂସା କଲେ ଦେବତାମାନେ, ପ୍ରଶଂସା କଲେ, ବାଧ୍ୟତା ମନକୁ ମନ ବାଧିଲା, ଏବଂ କିଏ ପ୍ରଶଂସା କଲେ, କିଏ ଫୁଲ ସବୁ ପ୍ରଶଂସା କରିକି ଫୁଲ ମଧ୍ୟ ପକାଉଥାନ୍ତି, ଏବଂ ଅପ୍ସରାମାନେ ନୃତ୍ୟ କରୁଥାନ୍ତି, ଏଇଭଳି ଭାବରେ ଭଗବାନ ଯେଉଁ କଂସବଧ ନାଟକର ପରିସମାପ୍ତି। ତାହେଲେ ଯେଉଁ ଗୀତ ବୋଲୁଛନ୍ତି, ମୁଁ ସେଥିପାଇଁ କହିଲି ତୁମ ଗୀତଟା ଆଣ, ବାହାର କର, ସେଥିରୁ ଗୀତ ବୋଲିବା, ଆମେ ବୋଲିବା ନା, ଦେବତାମାନେ ବୋଲିଲେ ଖାଲି ଆମେ ଛାଡ଼ିଦେବା, ଆମେ ବି ରହିଛେ ନା ପାର୍ଟିର, ଆମେ ସେଟା ସମର୍ଥନ କରିବାନି ତାଙ୍କ ସହିତ। ନାରଦ ମୁନି ବାଜାଏ ବୀଣା ରାଧିକା ରମଣ ନାମେ, ନାମ ମନି ଉଦିତ ହୟ ଭକତ ଗୀତ ଶନେ। ନାରଦ ମୁନି ବାଜାଏ ବୀଣା ରାଧିକା ରମଣ ନାମେ, ଅମିୟ ଧାରା ବରିଷେ ଘନ ଶ୍ରବଣ ଯୁଗଲେ ଗିଆ, ଅମିୟ ଧାରା ବରିଷେ ଘନ ଶ୍ରବଣ ଯୁଗଲେ ଗିଆ, ଭକତ ଜନ ସଘନେ ନାଚେ ଭରିଆ ଆପନ ହିଆ। ନାରଦ ମୁନି ବାଜାଏ ବୀଣା ରାଧିକା ରମଣ ରାମେ, ବୁଝିଲା। ମାଧୁରୀପୁର ଆସବ ପାଶି ମାତାୟ ଜଗତ ଜନେ, କେହ ବା କାନ୍ଦେ କେହ ବା ନାଚେ କେହ ମାତେ ମନେ ମନେ। ନାରଦ ମୁନି ବାଜାଏ ବୀଣା ରାଧିକା ରମଣ ନାମେ, ପଞ୍ଚବଦନ ନାରଦ ଧୋରି ପ୍ରେମର ସଘନ ରୋଲ, କମଳା ସନ ନାଚିଆ ବୋଲେ ବୋଲ ବୋଲ ହରି ବୋଲ ହରି ବୋଲ। ପଞ୍ଚବଦନ କିଏ? ପଞ୍ଚବଦନ ଶିବଜୀ ନାରଦଙ୍କୁ ଧରିକିରି ନୃତ୍ୟ କରୁଛନ୍ତି, ତମେ ବୋଲ ବୋଲ ହରି ବୋଲ ବୋଲ କହୁଛନ୍ତି। ସହସ୍ରାନନ ପରମ ସୁଖେ ହରି ହରି ବୋଲି ଗାୟ, ନାମ ପ୍ରଭାବେ ମାତିଲ ବିଶ୍ୱ ନାମ ରସ ସବେ ପାୟ। ନାରଦ ମୁନି ବାଜାଏ ବୀଣା ରାଧିକା ରମଣ ରାମେ। ସହସ୍ରାନନ କିଏ? ଇନ୍ଦ୍ର। ଇନ୍ଦ୍ର ମଧ୍ୟ ସେଇଭଳି ରସନାରେ ସହସ୍ର ବଦନ ସହସ୍ର ଆନନ କ'ଣ ସହସ୍ରାନନ ସହସ୍ର ଆନନ ନୁହନ୍ତ ତାଙ୍କର ଆଖି ନାଇଁକି ସହସ୍ରାକ୍ଷ, ତେଣୁ ସିଏ ଭଗବାନଙ୍କ ସିଏ ମଧ୍ୟ ହରିହରି ବୋଲି ଗାଉଛନ୍ତି ନୃତ୍ୟ କରୁଛନ୍ତି। ଶ୍ରୀକୃଷ୍ଣ ନାମ ରସନେ ସ୍ପୁରି ପୁରଲ ଆମାର ଆସ, ଶ୍ରୀ ରୂପ ପଦେ ଯାଚ ଏହା ଭକତି ବିନୋଦ ଦାସ। ନାରଦ ମୁନି ବାଜାଏ ବୀଣା ରାଧିକା ରମଣ ରାମେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ବର୍ତ୍ତମାନ ଆକାଶରେ ସବୁ ନୃତ୍ୟ ଚାଲିଛି, ଅପ୍ସରାମାନେ ନୃତ୍ୟ କରୁଛନ୍ତି, ଦେବତାମାନେ ମଧ୍ୟ ବିଭୂତି ମାନେ ସବୁ ଭଗବାନ ବିଭୂତି ସେମାନେ ଗୀତ ବାଦନ କରୁଛନ୍ତି, ଗନ୍ଧର୍ବ ଇତ୍ୟାଦି ସମସ୍ତେ ସବୁ ରହିଛନ୍ତି ବିଭୂତି ଆଦି ବହୁ ସମସ୍ତଙ୍କୁ ବର୍ଣ୍ଣନା କରାଯାଇ ନାହିଁ। ଏମାନେ ସବୁ ଗନ୍ଧର୍ବମାନେ ଗୀତ ବୋଲିବେ, ଦେବତାମାନେ ସ୍ୱୟଂ ତ ବ୍ରହ୍ମା ବୋଲୁଛନ୍ତି, ଇନ୍ଦ୍ର ବୋଲୁଛନ୍ତି, ଶିବ ବୋଲୁଛନ୍ତି, ଅନ୍ୟମାନ କଥା କ'ଣ କହିବା। ତେଣୁ ଏଇଭଳି ଭାବରେ ସେଠି ସବୁ ଆନନ୍ଦ ଉତ୍ସବ ମତ ମାନୁଷ ଉତ୍ସବ ପାଳନ କରୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଏଣେ 43 ଶ୍ଲୋକରେ କହୁଛନ୍ତି, ପର ଶ୍ଲୋକରେ, ଯେ ତେଷାଂ ସ୍ତ୍ରିଓ ମହାରାଜ ଶୃହୋନ୍ ମରଣ ଦୁଃଖିତା ତତ୍ରାଭିଓ ବିନିଘ୍ନତ୍ୟ ଶୀର୍ଷାଣି ଶୁଭିଲୋଚନା। ସେମାନେ ସିନା ଆନନ୍ଦ ମନାଉଛନ୍ତି, ଏଣେ ଏଣେ ରୋଦନ ଚାଲିଛି ନା, କଂସ ମରିଗଲା ତାର ସ୍ତ୍ରୀମାନେ ଅଛନ୍ତି, ଆଉ ଅଷ୍ଟମଲ ମଲେ ତାଙ୍କର ମଧ୍ୟ ସ୍ତ୍ରୀମାନେ ଅଛନ୍ତି, କଂସର ଭାଇ 8 ଜଣ ଭାଇ ମଧ୍ୟ ମୃତ୍ୟୁବରଣ କଲେ ତାଙ୍କର ମଧ୍ୟ ସ୍ତ୍ରୀମାନେ ଅଛନ୍ତି, ସେମାନେ କ'ଣ ଆଉ ଆନନ୍ଦ ହେବେ କି? ସେମାନେ କ'ଣ କରୁଛନ୍ତି? 43 ଶ୍ଲୋକରେ କୁହାଯାଉଛି ଯେ ହେ ମହାରାଜ, ଶୃହୁନ୍ ମରଣ ଦୁଃଖିତା ସ୍ୱାମୀଙ୍କର ବିୟୋଗରେ ତେଷାଙ୍କ କଂସାଦିନା ସ୍ତ୍ରୀ କଂସ ଆଦି ତାଙ୍କର ସବୁ ସ୍ତ୍ରୀମାନେ ଅଶ୍ରୁ ବିଲୋଚନା କନ୍ଦନ କରି କରି ଶୀର୍ଷା ଆଣି ସୋ ଶିରାଂଶି ବିନିଘ୍ନତ୍ୟ ସୋ ଶିରାଣୀ ତାଡ଼ୟନ୍ତ ଶରୀରକୁ ତାଡ଼ନ ଦେଇକରି ତତ୍ର ପତି ମରଣ ସ୍ଥାନେ ଅଭିଶୁ ଅଭିହୁ ଆସି ପହଞ୍ଚିଗଲେ। ସେଠି ମୁଣ୍ଡ ବାଡ଼ଉଛନ୍ତି, ତାଙ୍କ ସ୍ୱାମୀଙ୍କର ଶରୀରରେ ମୁଣ୍ଡ ବାଡ଼ଉଛନ୍ତି, କନ୍ଦନ କରି କରି ମୁଣ୍ଡ ବାଡ଼ଉଛନ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଅଭିତ କହିଲେ ୟୁ ମାନେ ଆସିଗଲେ, ଆସିକରି ଯଦ୍ବା ଅଭି କହିଲେ ଅଭୟଂ ଯଥା ସ୍ୟାତ୍, ହେ ମହାରାଜ ଇତି ପ୍ରହର୍ଷାତ୍ ସମ୍ବୋଧନମ୍। ତାଙ୍କୁ ଆଉ ଅଭି କହିଲେ ଅଭୟଂ, ତାଙ୍କର ଆଉ ଭୟ ନାହିଁ, କୃଷ୍ଣ ଆମର ସ୍ୱାମୀଙ୍କୁ ହତ୍ୟା କଲେ ଆମକୁ ମଧ୍ୟ ହତ୍ୟା କରିଦେବେ କ'ଣ, ଏଭଳି ଭୟ ତାଙ୍କର ନଥିଲା। ଅଭି ଶବ୍ଦ ବ୍ୟବହାର କରାଯାଇ ସେଥିପାଇଁ ଅଭୟ ଭାବରେ ଆସି ପହଞ୍ଚିକରି ତାଙ୍କ ସ୍ୱାମୀଙ୍କ ଶରୀରରେ ମୁଣ୍ଡ ବାଡ଼େଇକରି କାନ୍ଦ କନ୍ଦନ କରୁଛନ୍ତି। କିନ୍ତୁ ସୁଖଦେବ ଗୋସ୍ୱାମୀ ଯେଉଁ କହୁଛନ୍ତି ହେ ମହାରାଜ ବୋଲି କହି ସମ୍ବୋଧନ କଲେ, ମହାରାଜ କହିବାର ସମ୍ବୋଧନ ଅର୍ଥ ହେଉଛି ସୁଖଦେବ ଗୋସ୍ୱାମୀ ଆନନ୍ଦିତ ହେଉଛନ୍ତି, ଇତି ପ୍ରହର୍ଷାତ୍ ସମ୍ବୋଧନମ୍। ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦରେ ମାନେ କ'ଣ ହର୍ଷରେ ଏଇ ସମ୍ବୋଧନ କରୁଛନ୍ତି ମହାରାଜ, ତାଙ୍କ ସ୍ତ୍ରୀମାନେ କନ୍ଦନ କରୁଛନ୍ତି, ସୁଖଦେବ ଗୋସ୍ୱାମୀ ଆନନ୍ଦ ଆସୁଛି, ତେଣୁ ସେ ମହାରାଜ ସମ୍ବୋଧନ କରିଛନ୍ତି। ତେଣୁ ସେ ଯେଉଁ କନ୍ଦନ କରୁଛନ୍ତି କ'ଣ କ'ଣ କନ୍ଦନ କରୁଛନ୍ତି ମୋତେ କହିଲେ, ଶୟାନାନ୍ ବିରଣ ବିରଣ ଜାୟାଂ ପତିନା ଲିଙ୍ଗ ସୋଚିତି ବିଲେପୁ ସୁସ୍ୱରଂ ନାର୍ଯ୍ୟ ବିସୃଜନ୍ତ୍ୟ ମୁହୁ ସୁଚହ। ସେମାନେ ଯେଉଁ କ୍ରନ୍ଦନ କରିକି ସେମାନେ ମଧ୍ୟ ଗୀତ ବୋଲୁଛନ୍ତି, ଦେବତାମାନେ ଗୀତ ବୋଲୁଛନ୍ତି, ନାରଦ ମୁନି ବାଜାୟ ମୀଣା ରାଧିକା ରମଣ ନାମେ, ଏମାନେ କିନ୍ତୁ ଗୀତ ବୋଲୁଛନ୍ତି ଏଇଭଳି ଭାବରେ, ହା ନାଥ ଏ ନା ନା ଶୟାନାନ୍ ନାର୍ଯ୍ୟ କଂସାଧୀନା କାମିନ୍ୟ ତା ନାର୍ଯ୍ୟ ନାରୀମାନେ କ'ଣ କହୁଛନ୍ତି ନା ବୀରସଜ୍ୟାୟାଂ ଶୟାନାନ୍ ଯୁଦ୍ଧେ ମୃତ୍ୟାନ୍, ଯେଉଁମାନେ ମୃତ୍ୟୁବରଣ କରିଥିଲେ ପତିନ୍ ଆଲିଙ୍ଗ୍ୟ ତାଙ୍କୁ ଆଲିଙ୍ଗନ କରି ତାଙ୍କ ଶରୀରକୁ ଆଲିଙ୍ଗନ କରି ସୋଚତି ସେମାନେ ସୂଚନା କରୁଛନ୍ତି, ମୁହୁ କହିଲେ ବାରମ୍ବାର ସୂଚ ଅଶ୍ରୁଣୀ ମାନେ କାନ୍ଦିକିରି ବିସୃଜନ୍ତ୍ୟ କନ୍ଦନ କରି ଅଶ୍ରୁମୋଚନ କରି ସୁସ୍ୱରଂ ଯଥା ସାତ୍ ଉଚ୍ଚ ସ୍ୱରରେ ବିଲେପୁ ବିଳାପ କଲେ। କଂସର ପତ୍ନୀମାନେ ତାଙ୍କ ଭାଇଙ୍କର ପତ୍ନୀମାନେ ଆଉ ଅଷ୍ଟମଲ୍ଲଙ୍କର ପତ୍ନୀମାନେ ଏମାନେ ସବୁ ସେମାନେ ମଧ୍ୟ ଆସିଥିଲେ ଦେଖିବା ପାଇଁ, ସେଠି ମଧ୍ୟ ସେମାନେ ସେ ଥିଲେ ଦେଖୁଥିଲେ। କୃଷ୍ଣ ଚାଣୁର ଯେତେବେଳେ ଯୁଦ୍ଧ ଚାଲୁଥିଲା ସେତେବେଳେ କ'ଣ ସେମାନେ ଚିନ୍ତା କରୁଥିଲେ, ତେଣୁ ବର୍ତ୍ତମାନ ବିଳାପ କରୁଛନ୍ତି। କ'ଣ ବିଳାପ କଲେ, ହା ହଁ 44 କରି ଏଇଟା କୁହାଗଲା ନା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ପତିନ୍ ସୋସ୍ୟ ଭର୍ତ୍ତୁନ୍ ଆଲିଙ୍ଗ୍ୟ ସୁସ୍ୱରମ୍ କହିଲେ ଉଚ୍ଚେଇ ରାହାର୍ଥ କରୁଣ ସ୍ୱରେଣ ଇତ୍ୟର୍ଥ। ବହୁତ କରୁଣ ଭାବରେ କ୍ରନ୍ଦନ କରୁଛନ୍ତି ଉଚ୍ଚ ସ୍ୱରରେ, ସୁସ୍ୱର କହିଲେ ମୁଚେଇ ମୁଚେଇ ଆର୍ତ୍ତ ବହୁତ ଆର୍ତ୍ତ ବହୁତ ଦୁଃଖରେ ଏ କ୍ରନ୍ଦନ କରୁଛନ୍ତି। କ'ଣ କ୍ରନ୍ଦନ କରି କ'ଣ ବିଳାପ କରୁଛନ୍ତି କ'ଣ, ହା ନାଥ ପ୍ରିୟ ଧର୍ମଜ୍ଞ କରୁଣା ନାଥ ବତ୍ସଳ ତ୍ୱୟା ହତେନ ନିହତା ବୟଂତେ ସଗୃହ ପ୍ରଜା। ହା ନାଥ ହା ନାଥ ପ୍ରିୟ ଧର୍ମଜ୍ଞ କରୁଣାନାଥ ଧର୍ମଜ୍ଞ, ତାଙ୍କର ସ୍ୱାମୀମାନେ ଧର୍ମଜ୍ଞ ଥିଲେ, ମନସ୍ୱୀ ବୋଲି କହିଲେ ନା ସୁଖଦେବ ଗୋସ୍ୱାମୀ, ମନସ୍ୱୀ ଥିଲେ ସିଏ ଧର୍ମଜ୍ଞ। ବତ୍ସଳ ବତ୍ସଳ ହତେନ ତ୍ୱୟା ତେ ତୁମେ ଯେଉଁ ମୃତ୍ୟୁବରଣ କଲ, ସଗୃହ ପ୍ରଜା ଗୃହ ପ୍ରଜା ସହିତ ବୟଂ ନିହତା ଆମେମାନେ ମଧ୍ୟ ମୃତ୍ୟୁବରଣ କଲୁ ତୁମ ସହିତ। ତତ୍ର ସୁଭଗା ଜରାସନ୍ଧ କନ୍ୟାଦା ଆର୍ତ୍ତ ହା ନାଥ ଇତି ଦ୍ୱାଭ୍ୟାମ୍। ତାଙ୍କର ଜରାସନ୍ଧଙ୍କର ଦୁଇ କନ୍ୟା ଅସ୍ଥି ଏବଂ ପ୍ରାପ୍ତି ଏ ଦୁଇ ଜଣ ଥିଲେ, କଂସର ପତ୍ନୀ ଥିଲେ। ଏବଂ ଅନ୍ୟ ପତ୍ନୀମାନେ ମଧ୍ୟ ଥିଲେ। ତେବେ ବିଶେଷ ଭାବରେ ସୁଭଗା ଶବ୍ଦ କୁହାଯାଉ, ତତ୍ର ସୁଭଗା କହିଲେ ଜରାସନ୍ଧ କନ୍ୟା ଆଦ୍ୟା, ଜରାସନ୍ଧଙ୍କର କନ୍ୟା ମାନେ ଆର୍ତ୍ତାହ ଆର୍ତ୍ତରେ ବହୁତ କ୍ରନ୍ଦନ କରୁଛନ୍ତି। ଦୁଇଟି ଶ୍ଳୋକରେ କୁହାଯାଉଛି ତାଙ୍କ କଥା। ସଗୃହ ପ୍ରଜା ଗୃହୀ ପ୍ରଜାଭିଷ ସହ ବର୍ତ୍ତମାନ, ଆମେ ତାଙ୍କ ସହିତ ଥିଲୁ, ବର୍ତ୍ତମାନ ତାଙ୍କର ମୃତ୍ୟୁରେ ଆମର ମଧ୍ୟ ମୃତ୍ୟୁ ହୋଇଗଲା, ଏଇଭଳି ଭାବରେ ଦୁଇଟି ଶ୍ଳୋକରେ କହିବେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, କରୁଣୟା ନାଥ ଈଶ୍ୱର ହେ ପରମ ଦୟାଳୁ ଇତ୍ୟର୍ଥ ବତ୍ସଳ। କରୁଣାରେ ସେ ସବୁ କହୁଛନ୍ତି, କରୁଣାୟା ତୁମର କେତେ କରୁଣା ଥିଲା ଆମ ପ୍ରତି, ହେ ନାଥ ହେ ଈଶ୍ୱର ପରମ ଦୟାଳୁ, ତୁମେ ବହୁତ ଦୟାବାନ ଥିଲ। ସେ ସିନା ଅନ୍ୟମାନଙ୍କ ପ୍ରତି ନିଷ୍ଠୁର ଥିଲେ, କିନ୍ତୁ ତାଙ୍କ ସ୍ତ୍ରୀମାନଙ୍କ ପ୍ରତି ବହୁତ ଦୟା ଥିଲା ତାଙ୍କର, ପରମ ଦୟାଳୁ ଇତ୍ୟର୍ଥ ବତ୍ସଳୁ ହେ ପରମ ସ୍ନିଗ୍ଧା ଯଦବା କରୁଣ ଦୟାଳୁ, ତୁମେ ବହୁତ କରୁଣା ଥିଲା, ବହୁତ ଦୟା ଥିଲା ଆମ ପ୍ରତି। ଅନାଥେଷୁ ବତ୍ସଳ ଇତି ଏସାଂ ସମ୍ବୋଧନାନାଂ ଯଥୋତ୍ତର ଶ୍ରେଷ୍ଠ୍ୟମ୍। ଏହିସବୁ କଂସର ଭଲ ଗୁଣ ଥିଲା ତାଙ୍କ ସ୍ତ୍ରୀମାନଙ୍କ ପ୍ରତି, ଉତ୍ତରୋତ୍ତର ଗୁଣ, ଅଧିକା ଅଧିକା ଗୁଣ ସବୁ ସେମାନେ ପ୍ରଶଂସା କରୁଛନ୍ତି ବା ବାହୁଁଛନ୍ତି। ହେ ନାଥ ପ୍ରିୟ ଧର୍ମଜ୍ଞ, ତୁମେ କରୁଣା, ତୁମର ବହୁତ କରୁଣା ଥିଲା ଆମ ପ୍ରତି, ଏଇଭଳି ଭାବରେ କହୁଛନ୍ତି, କାନ୍ଦୁଛନ୍ତି। ତାପରେ 46 ଶ୍ଳୋକରେ କହୁଛନ୍ତି, ତ୍ୱୟା ବିରହିତା ପତ୍ୟା ପୁରିୟଂ ପୁରୁଷର୍ଷଭ ନ ଶୋଭତେ ବୟମିବ ନିବୃତ୍ତୋତ୍ସବ ଉତ୍ସବ ମଙ୍ଗଳା। କହିଲେ ତ୍ୱୟା ବିରହିତା ହେ ପୁରୁଷର୍ଷଭ, ମାନେ ପୁରୁଷର୍ଷଭ କହିଲେ ପୁରୁଷ ଶ୍ରେଷ୍ଠ, ତ୍ୱୟା ପତ୍ୟା ସ୍ୱାମୀନ ବିରହିତା ତୁମର ବିରହରେ, ଆମର ସ୍ୱାମୀ ତୁମେ ଆମର ସ୍ୱାମୀ ତୁମ ବିରହରେ ନିବୃତ୍ତୋତ୍ସବ ମଙ୍ଗଳା, ଆଉ କୌଣସି ଉତ୍ସବ ହେବ ନାହିଁ ମଥୁରାରେ, କୌଣସି ମଙ୍ଗଳ ହେବ ନାହିଁ, ମଙ୍ଗଳାଦି ଦିବ୍ୟ ମଙ୍ଗଳାଦି ଦିବ୍ୟା ପାର ରହିତା, ଆଉ କୌଣସି ମଙ୍ଗଳ ହେବ ନାହିଁ। ଇୟଂ ପୁରୀ ମଧୁପୁରୀ ବୟଂ ଇବ ନ ଶୋଭତେ, ତୁମର ବିରହରେ ପୁରୀ ମଧ୍ୟ ମଥୁରା ପୁରୀ ଆଉ ଶୋଭା ପାଉନାହିଁ, ଆମେ ମଧ୍ୟ ଶୋଭିତ ହେଉନାହୁଁ, ଏଭଳି ଭାବରେ କ୍ରନ୍ଦନ କରି କହୁଛନ୍ତି। ତେଣୁ ସମୟ ହୋଇଗଲା, କ୍ରନ୍ଦନ ଚାଲିଥାଉ ନା। ସୁଦର୍ଶନୀ କହୁଛନ୍ତି, ଇତି ସ୍ୱଦୃଷ୍ଟିଆ ଅଭିଧାନମ୍। ଜୀବ ଗୋସ୍ୱାମୀ ତାଙ୍କର କ୍ରମ ସନ୍ଦର୍ଭରେ କହିଛନ୍ତି, ଗି ଦେବୀ ତୁ ନିନ୍ଦନ୍ତି ଅନାଥ, ଏ ଯେଉଁ ଆମେ କହୁଛେ କ'ଣ, ତାଙ୍କ ସ୍ତ୍ରୀମାନେ ତାଙ୍କୁ ପ୍ରଶଂସା କରୁଥିଲେ, ଧର୍ମଜ୍ଞ ଏସବୁ କହିଲେ ନା, ହେ ନାଥ କରୁଣ ବତ୍ସଳ ସବୁ କହିଲେ, କିନ୍ତୁ ଜୀବ ଗୋସ୍ୱାମୀ ତାଙ୍କ କ୍ରମ ସନ୍ଦର୍ଭରେ କହୁଛନ୍ତି, ସରସ୍ୱତୀ ଦେବୀ ସେଇଟାକୁ ସହିପାରୁନାହାନ୍ତି, ସରସ୍ୱତୀ ଦେବୀ ସେ ତାଙ୍କର ପ୍ରଶଂସାଟାକୁ ନିନ୍ଦାରେ ପରିଣତ କରିଦେଇଛନ୍ତି, ଗି ଦେବୀ ତୁ ନିନ୍ଦନ୍ତି। ଅନାଥ ପ୍ରିୟ ଧର୍ମଜ୍ଞ କରୁଣାନାଥ ବତ୍ସଳ, ଏ ଯେଉଁ ଅର୍ଥ ହେଉଛି କ'ଣ, ଋଷଭ କହିଲେ ସ୍ୱରଭେଦେ ଔଷଧ ବୃଷ ଶ୍ରେଷ୍ଠାର୍ଥେ ବିଶ୍ୱପ୍ରକାଶାତ୍। ଅନାଥ ପ୍ରିୟ ହେ ନାଥ, ତାମାନେ ଅନାଥ, ଅନାଥ ପ୍ରିୟ ଅଧର୍ମ ଅପ୍ରିୟ, ତୁମେ ଅନାଥ, ତୁମେ ପ୍ରକୃତରେ ନାଥ ନୁହଁ, ଅନାଥ ଅପ୍ରିୟ ଅଧର୍ମଜ୍ଞ, ଧର୍ମଜ୍ଞ କୁହାଗଲା ନା, ଧର୍ମଜ୍ଞ କହିଲେ ତୁମେ ପ୍ରକୃତରେ ଅଧର୍ମଜ୍ଞ, ତୁମେ ଧର୍ମଜ୍ଞ ନୁହଁ, ଅକରୁଣାନାଥ ତୁମେ କରୁଣାନାଥ ନୁହଁ, ଅକରୁଣାନାଥ କରୁଣାନାଥ ବତ୍ସଳ, ଅଶବ୍ଦ ଲାଗିଗଲା, ଗୀ ଦେବୀ ମାନେ ସରସ୍ୱତୀ ଦେବୀ ଏଇଟାକୁ ଏଇଭଳି ଭାବରେ ପରିଣତ କରିଦେଲେ, ନିନ୍ଦାରେ ପରିଣତ କରିଦେଲେ। ହା ନାଥ ପ୍ରିୟ ଧର୍ମଜ୍ଞ, ପ୍ରିୟ ଧର୍ମଜ୍ଞ, ପ୍ରିୟ ଧର୍ମଜ୍ଞ, ତା ଦେହରେ ଅ ବି ମିଶିଯିବ, ଅଧର୍ମଜ୍ଞ ସବୁ ଗୋଟେ ଅ ଗୋଟିଏ ଶବ୍ଦରେ ଅ ହେଇଗଲା ମାନେ ନୁହଁ, ତୁମେ କିଛି ନୁହଁ, ଏସବୁ ନୁହଁ, ସରସ୍ୱତୀ ଦେବୀ ଏଇଭଳି ଭାବରେ ଅର୍ଥ କଲେ। ତେଣୁ ଏଇଭଳି ଭାବରେ ତାଙ୍କର କ୍ରନ୍ଦନ ଚାଲିଛି, ସେ ତାଙ୍କ ସ୍ୱାମୀମାନଙ୍କୁ ଯେଉଁ ପ୍ରଶଂସା କରୁଛନ୍ତି, ସରସ୍ୱତୀ ଦେବୀ ସହିପାରିଲେ ନାହିଁ, ସେ ତାଙ୍କୁ ନିନ୍ଦାରେ ପରିଣତ କରିଦେଲେ। ତେଣୁ ଆମେ ଆଉ ସହିପାରିଲେ ନାହିଁ, ଆମେ ବେଲ୍ ବଜାଇଦେଲୁ, ଆମେ ପ୍ରସାଦ ପାଇବା ବର୍ତ୍ତମାନ। ତେଣୁ କଂସବଧ ନାଟକ ଆଜି ସମାପ୍ତ ହୋଇପାରିଲେ ନାହିଁ, ଆସନ୍ତାକାଲି ପୁଣି ଶୁଣିବା, ଯେଉଁଠି କଥା ବିଶ୍ରାମ ଦିଆଗଲା ଏଠି ଆମ କଥାକୁ ଏଠି ବିଶ୍ରାମ ଦେବା। କାହାର କିଛି ପ୍ରଶ୍ନ ଅଛି? ତେଣୁ ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେଦ ଗୌରଭାତ୍ମଦ କି ଦାୟ ଗୌତମାନନ୍ଦେ। ଈଶ୍ୱରପୁରୀଙ୍କର ଆଜି ଥିଲା ତିରୋଭାବ ତିଥି, ତେଣୁ ଆମେ ଆଜି କିଛି କହିପାରିଲେ ନାହିଁ। ଯଦି ହେବ ସନ୍ଧ୍ୟାବେଳେ କହିବା ଉପରବେଳା। ଈଶ୍ୱରପୁରୀ ଯଦି ମହାପ୍ରଭୁ ଯାଇଛନ୍ତି ଗୟାକୁ ଯାଇଥିଲେ, ସେ ସମୟରେ ଈଶ୍ୱରପୁରୀଙ୍କ ସହ ଦେଖା ହେଇଥିଲା ଏବଂ ଈଶ୍ୱରପୁରୀଙ୍କୁ ସେ କହିଥିଲେ, ଚୈତନ୍ୟ ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ଗୟା ଯାତ୍ରା ସଫଳ ହେଇଗଲା, ଆପଣଙ୍କୁ ଦର୍ଶନ କଲି, ଯେଉଁ ଗୟା ଯାତ୍ରା ଆମର ସଫଳ ହେଲା, ତତକ୍ଷଣ ଦେଖିଲା ହଁ ଚରଣ ତୋମାର, ଏଇଭଳି ଭାବରେ ଈଶ୍ୱରପୁରୀଙ୍କୁ ଦେଖି କହିଥିଲେ। ସେ ଈଶ୍ୱରପୁରୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ ମହାପ୍ରଭୁ। ତେଣୁ ଆଜି ଈଶ୍ୱରପୁରୀଙ୍କର ତିରୋଭାବ ତିଥି, ସେ ଈଶ୍ୱରପୁରୀଙ୍କର ପରମ୍ପରାରେ ଆମେ ଆସୁଛେ, ତେଣୁ ତାଙ୍କର କାମନା କରିବା, ତାଙ୍କର କୃପା ପ୍ରାର୍ଥନା କରିବା। ଜୟ ଈଶ୍ୱରପୁରୀ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେଦ ଗୌରଭକ୍ତ କି।